दशम स्कंद 47 अध्याय श्लोक 16 विश्रुज शिरसि पादं वेद्म्यहं चाटुकारैः अनुनय विदुषस्तेभ्यत्य दौतेन मुकुन्दात् अनुनय विदुषस्ते अभ्यत्य दौतेन मुकुन्दात् स्वकृदय विशिष्टापत्यपत्यन लोका स्वकृदय विशिष्टापत्यपत्यन लोका विसृजत अकृत चेता किं संदेहमस्मिन् विसृजत अकृत चेता किं संदेहमस्मिन् विसृज शिरसि पादं वेद्म्यहं चाटुकारैः अनुनय विदुषस्ते अभ्यत्य द्वैते मुकुन्दा अनुनय विदुषस्ते अभ्यत्य द्वैते मुकुन्दा स्वकृदय विसृष्टा पत्यपत्यन लोका पत्यन लोका व्यसृजत कृत चेतः किं नु संदेहमस्मिन् विसृज शिरसि पादं वेद्म्यहं चाटुकारैः अनुनय विदुषस्ते अभ्येत्य दौति मुकुन्दात् सोकृदय विशिष्टा पत्यपत्यन लोका व्यसृजत कृत चेतः किं नु संदेहमस्मिन् विसृज शिरज पादं वेद्म्यहं चाटुकारैः अनुनय विदुषस्ते अभ्यत्य दौते मुकुन्दात् स्वकृदय विशिष्टा पत्यपत्यन लोका विश्वजात कृत चेता किं संदेहमस्मिन् हरे कृष्ण अवस्थ भक्त सज्जन बंध मातृबंध फूल गंथाड़ी बंध समे दर्शक बंध समस्त आम आम भागवत कथा को स्वागत जनाऊु आम कथा चलते नंदा नंदगाँव रे एकांत स्थान रे राधाराणी और गोपीमान सहित उद्धवंकर कथा आलोचना चलती आमको से सुजोग से कथा शुणा को आम सुजोग आज मिली ये आम सौभाग्य मुझे कहूलु ये आम सौभाग्य यहाँ जी आम ग्रहण न करवा यह हूँ दुर्भाग्य तेणु ये आम गत श्लोक जो कहला 15 श्लोक जे दिवि भुवि च रसायन कहा स्त्रियनु तद्दुरापहा कपट रुचिर हास भुवि जुम्भस्य दास्यु चरण रज उपास्ते जस्य भूतिर वयंबा अपिच कृपण पक्के युतम श्लोक शब्द गत काल आम आलोचना करें तेणु त्रिलोक किए अच्छा एमती स्त्री जे मिले ना मिले ना अन्न कथा कौन कह स्वयं भूति विभूति लक्ष्मीदेवी पादरज को पादपद्म सेवा कर सब सेवा कर उत्तम श्लोक शब्द विषय शुणिकी से निजर स्वामी नारायण को त्याग कर सेवा कर कथा कौन कह तेणु ये सुदर्शन कहते पादमूले प्रविशतम क्षमा पहिष्यंतम इव मत्वा आह ये श्लोकटी कहते हैं ये भ्रमर से कौन बुझुच्ची से कौन जानुची भ्रमर कौन बुझुच्ची ना कौन ओडिया हिंदी संस्कृत बंगला ओ भाषा मनुष्य भाषा बुझुच्छे सी ता भाषा अलग हो सी ତେଣୁ ସିଏ ତାର ଗୁରୁ ବୋଲୁଛି ତା ଭାଗ ସେ ଯେଉଁ ଭ୍ରମର ସାଧାରଣତଃ ଭ୍ରମରର ନାସିକାଟା ହେଉଛି ବହୁତ ଶକ୍ତିଶାଳୀ ଆଘ୍ରାଣ ସେ ଆଘ୍ରାଣ କରିବା ପାଇଁ ସବୁ ପାଗଳ ସିଏ ତେଣୁ ମା ରାଧାରାଣୀଙ୍କର ଯେଉଁ ପାଦପଦ୍ମରୁ ଯେଉଁ ସ୍ୱରୂପୀ ଆସୁଛି ଯେଉଁ ସୁବାସ ଆସୁଛି ସେଥିରେ ସେ ପାଗଳ ହେଇକି ରହିଛି ସିଏ କ'ଣ କଥା ଶୁଣୁଛି ନା କ'ଣ ସିଏ ଗୁଣୁଗୁଣୁ ହେଉଛି ସେଇ ପାଦ ପାଖରେ ପାଦରୁ ସବୁ ଆସୁଛି ସୁଗନ୍ଧି ଆସୁଛି ତେଣୁ ରାଧାରାଣୀ ଚିନ୍ତା କରୁଛନ୍ତି କ'ଣ ନା ପାଦମୂଳେ ପ୍ରବିଶ୍ୟନ୍ତ କ୍ଷମା ପୈଷ୍ୟନ୍ତମ ପାଦମୂଳେ ପ୍ରବେଶ କରିକି ଇଏ କ୍ଷମା ପ୍ରାର୍ଥନା କରୁଛି କ୍ଷମା କରନ୍ତୁ ଯାହା ହେଲା ଭୁଲ ହେଲା ବାଞ୍ଛା ଗର୍ଭଧର ଫେସ ମତୁଆ ଆହ ସେଥିପାଇଁ ଏ ଶ୍ଳୋକଟି କହୁଛନ୍ତି ସେଥିପାଇଁ ଏ ଶ୍ଳୋକଟି କହୁଛନ୍ତି ବିଶୁଜେ ଏଇ ପଳାପଳା ବିଶୁଜ ପଳା ତୁଠୁ ଶିରସି ପାଦଂ ତୋର ଶିରରେ ମୋ ପାଦକୁ ଛୁଇଁବା ଦରକାର ନାହିଁ ତୋର ମୁଁ ଜା ତୋର ଛୁଇଁବା ଦରକାର ନାହିଁ ତୋର ବିଶୁଜ ତ୍ୟାଗ କର ଶିରସି ତୁମେ ମସ୍ତାକୁ ଯେଉଁ ମୋ ପାଦରେ ଲଗାଉଛ ତୁମେ ଛାଡ଼ ମୋ ପାଦରୁ ହଟି ଯାଅ ତୁମେ ପାଦଂ ନା କାହିଁକି ନା ବେଦମେ ହଁ ମୁଁ ଜାଣିଛି ଚାଟୁ କାହାରେ ସିଏ ହେଉଛି ଚାଟୁ କାହାର କୃଷ୍ଣ ହେଉଛନ୍ତି ଚାଟୁ କାହାର ବହୁତ ସୁନ୍ଦର କଥା କହିପାରିବେ ମନମୁଗ୍ଧ କରିଦେବେ ଚାଟୁ କାହାରେ ଚାଟୁ ବାକ୍ୟ ସାଧାରଣତଃ କୁହାଯାଏ କାହାକୁ ନା ଏକଟି ଖାଲି ତାକୁ ଇଏ କରିବା ପାଇଁ ଯେଉଁ ଚାମଚା କୁହନ୍ତି ଚାମଚା ଚାଟୁ କାହାର ଏ ତାକୁ କାହାର ପ୍ରଶଂସା କରି ଚାଲୁଥିବେ ଯଦିଓ ତାଙ୍କର ସେ ଗୁଣ ନଥିବ କିନ୍ତୁ ସେ ପ୍ରଶଂସା କରି ଚାଲୁଥିବେ ତାଙ୍କର ଚାମଚା ସବୁ ଚାଟୁ କାହାରେ ସିଏ ହେଉଛନ୍ତି ସେହିଭଳି ଭାବରେ ଚାଟୁ କାହାର କଥା କହୁଥିବେ ବହୁତ ସୁନ୍ଦର କଥା କହିବେ ବହୁତ ପ୍ରଶଂସା କରିବେ ମୁଁ ଜାଣିଛି ତାଙ୍କୁ ବେଦମୀ ହଁ ହଁ ବେଦମୀ ମୁଁ ଜାଣିଛି ତାଙ୍କୁ ଚାଟୁକାରେ ଅନୁନୟ ବିଦୁଷସ୍ତେ ଅନୁନୟ କରିବାରେ ପ୍ରାର୍ଥନା କରିବାରେ ବା ସ୍ତୁତି କରିବାରେ ସେ ବିଦୁଷ ବହୁତ ବିଦ୍ୱାନ ସେ ବିଦୁଷ ଭଗବାନ କେଉଁଥିରେ ବିଦୁଷ ନୁହନ୍ତି ଯେ ଅନୁନୟରେ ବିଦୁଷ ଏବେ ସବୁଥିରେ ସେ ବିଦୁଷ ଏମିତି କିଛି ନାହିଁ ଭଗବାନ ଜାଣନ୍ତି ନାହିଁ ଏମିତି କିଛି ଅଛି ହଁ ଗୋଟେ କଥା ଥାଆନ୍ତା ସେ ଏଥିରେ ସବୁ ତାଙ୍କର ଅଛି ଜ୍ଞାନ ଅଛି ଏଥିରେ ନାହିଁ କେଉଁଥିରେ ତାଙ୍କର ଏମିତି କିଛି ବସ୍ତୁ ନାହିଁ ଯାହା ବିଷୟରେ ତାଙ୍କ ଜ୍ଞାନ ନାହିଁ ବିଦୁଷ ଅବିଦୁଷ ସେ କେଉଁଥିରେ ଅବିଦୁଷ ଅଛନ୍ତି ନା କ'ଣ ସବୁଥିରେ ସେ ବିଦୁଷ ତ ଅନୁନୟରେ ମଧ୍ୟ ବିଦୁଷ ସିଏ ଅନୁନୟ ବିଦୁଷ ସେ ଅଭ୍ୟତ୍ୟ ତୁ ତାଙ୍କଠାରୁ ପଢ଼ିକିରି ଆସୁଛୁ ତୁ ତାଙ୍କଠାରୁ ଶିଖିକିରି ଆସୁଛୁ ଅଭ୍ୟତ୍ୟ ଦୌତେଇ ମୁକୁନ୍ଦା ଦୂତଗିରି କେମିତି କରିବାକୁ ପଡ଼ିବ ଦୂତଗିରି କରିବାକୁ ହେଲେ ସବୁ ତାଙ୍କର ତାଙ୍କୁ ପ୍ରଶଂସା କରିବାକୁ ପଡ଼ିବ ଏସବୁ କଥା ରହିଛି ଦୌତେଇ ମୁକୁନ୍ଦା ମୁକୁନ୍ଦା ଚାଟୁକାରୀ କିଏ ଚାଟୁକାରୀ ନା ମୁକୁନ୍ଦ ମୁକୁନ୍ଦ ହେଉଛି ଚାଟୁକାରୀ ମୁକୁନ୍ଦର ଅର୍ଥ କ'ଣ ଆମେ ଶୁଣିବା ମୁକୁନ୍ଦ ମୁକୁନ୍ଦା କ'ଣ ଷଷ୍ଠୀ ଷଷ୍ଠୀ ବିଭକ୍ତି ନା କ'ଣ ମୁକୁନ୍ଦା ମୁକୁନ୍ଦା ସ୍ୱକୃତ ଇହା ବିସୃଷ୍ଟା ପତ୍ୟପତ୍ୟନ ଲୋକା ଆମେ ସ୍ୱକୃତ ଆମେ କ'ଣ କରିଛୁ ନା ଇହା ବିସୃଷ୍ଟା ଏଠାରେ ସବୁକିଛି ତ୍ୟାଗ କରିଦେଇଛୁ କ'ଣ କ'ଣ ତ୍ୟାଗ କରିଛୁ ନା ଅପତ୍ୟ 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 କହିଲେ ପୁତ୍ର ଶ୍ରୀଶ୍ରୀମଦ ରାଧାମୋହନ ସ୍ୱାମୀ ମହାରାଜ କହନ୍ତି ତାଙ୍କର କୌଣସି ପୁତ୍ର ନାହାନ୍ତି କିନ୍ତୁ ତାଙ୍କ ଭାଇଙ୍କର ବା ଭଉଣୀଙ୍କର ପୁତ୍ରକୁ ପୁତ୍ର ବୋଲି କହୁଛନ୍ତି ଅପତ୍ୟ ପତ୍ୟ ତାଙ୍କ ପତି ଅନ୍ୟ ଲୋକା ଏ ଲୋକ ଅନ୍ୟ ଲୋକ ସବୁ ଲୋକଙ୍କୁ ସେ ତ୍ୟାଗ କରିଦେଇଛନ୍ତି ସର୍ବଧର୍ମାନ ପରିତ୍ୟଜ୍ୟ ସବୁ ତ୍ୟାଗ କରିଛନ୍ତି ସିଏ ବିସୃଜତ ଅକୃତ ଚେତା ଆମେ ସବୁ ତ୍ୟାଗ କଲେ ମଧ୍ୟ ସିଏ ହେଉଛନ୍ତି ଅକୃତ ଚେତା ଆମେ ଏତେ ସବୁ କଲୁ କିନ୍ତୁ ସିଏ ତାଙ୍କର ଚିତ୍ତରେ ସେଟାକୁ ଗ୍ରହଣ କଲେ ନାହିଁ ଗ୍ରହଣ କଲେ ନାହିଁ ଆମେ ସେ ସବୁ ତାଙ୍କ ପାଇଁ ତ୍ୟାଗ କରିଛୁ ବୋଲି କହିଦେଲେ ସର୍ବଧର୍ମ ପରିତ୍ୟଜ୍ୟ ସର୍ବଧର୍ମ ପରିତ୍ୟଜ୍ୟ ବୋଲି କହିଦେଲେ ଆମେ ପରିତ୍ୟାଗ କରିଦେଲୁ କିନ୍ତୁ ଆମକୁ ଭୁଲିଗଲେ ସିଏ ମା ଏକଂ ଶରଣଂ ବ୍ରଜ ଭଗବାନ କହିଲେ ଇଏ ହେଉଛି ଶ୍ରେଷ୍ଠ ଧର୍ମ ହେଉଛି ଏଇଟା ଭଗବତ ଗୀତାରେ ଅନେକ ଧର୍ମ କହି ଅନ୍ତିମରେ ଭଗବାନ କହିଲେ ଏଇଟା ହେଉଛି ସର୍ବଧର୍ମାନ ପରିତ୍ୟଜ୍ୟ ଆଉ ପୂର୍ବରୁ ଯେତେ ସବୁ ଧର୍ମ କୁହାଯାଇଛି ସେ ସବୁ ତ୍ୟାଗ କର ତ୍ୟାଗ କରିକି ଅଧର୍ମରେ ରହିବା ନା ନା ତ୍ୟାଗ କରି କ'ଣ କରିବ ନା ମା ଏକଂ ଶରଣଂ ବ୍ରଜ ଏକ ମାଁ କହିଥିଲେ ମଧ୍ୟ ହେଇଥାନ୍ତା ଏକଂ କହିବାର ଉଦ୍ଦେଶ୍ୟ ହେଉଛି ଆମେ କହିବା ହଁ ପ୍ରଭୁ ଆମେ ଆପଣଙ୍କ ଶରଣ ଯିବୁ ସମଲେଇଙ୍କର ଶରଣ ଯିବୁ ଆମଙ୍କର ଶରଣ ଯିବୁ ସମଙ୍କ ଶରଣ କିଛି ଅସୁବିଧା ନାହିଁ ନା 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 ମା ଏକଂ ଆଉ କାହାର ଶରଣ ଗଲେ ହେବ ନାହିଁ ମା ଏକଂ ଶରଣଂ ବ୍ରଜ, ଏଠି ମଧ୍ୟ ବ୍ରଜ ଶବ୍ଦ ବ୍ୟବହାର କରାଯାଇଛି, ବ୍ରଜ। ତେଣୁ ଏ ବ୍ରଜରେ ଏ ବ୍ରଜ କରିଛନ୍ତି ସବୁ ସବୁ ମାମ ଏକମ୍, ତାଙ୍କରି ଏକ ଶରଣ ଯାଇଛନ୍ତି। କିନ୍ତୁ ଅକୃତ ଚେତା, ସେ ଭୁଲିଗଲେ ଏମିତି ସବୁ ଯାଇ ତାଙ୍କ ଶରଣ ଆମେ ଯାଇଛୁ ବୋଲି। କିନ୍ତୁ ସନ୍ଦେହ ଅସ୍ମିନ୍, ତାଙ୍କ ସହିତ କ'ଣ ସନ୍ଧି କରିବା, ସନ୍ଧି କରିବା କାହିଁକି ପ୍ରଶ୍ନ ଉଠୁଛି, ସନ୍ଧି କ'ଣ କରିବେ, ସନ୍ଦେହ ଅସ୍ମିନ୍ କାହିଁ କହିଲେ ସନ୍ଧି, ସନ୍ଧି କାହିଁ କରିବା, ଟିକାରେ ଶୁଣିବା ସେଇଟା। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ସୌରଭ ଲୋଭେନ ଚରଣ ତଳେ ପ୍ରବିଶନ୍ତମ ଅପି ଭ୍ରମରଂ, ରାଧାରାଣୀଙ୍କର ପାଦପଦ୍ମରୁ ସୌରଭ ଆସୁଛି, ସୁଗନ୍ଧି ଆସୁଛି, ଭଗବାନ ଶରୀରରୁ ଯେଉଁଭଳି ଭାବେ ସୁଗନ୍ଧି ଆସେ, ରାଧାରାଣୀଙ୍କ ଶରୀରରେ ମଧ୍ୟ ସେଇଭଳି ଭାବେ ସୁଗନ୍ଧି ଆସୁ, ତାଙ୍କର ସୁଗନ୍ଧିରୁ ଏସବୁ ଫୁଲମାନ ସୁଗନ୍ଧି ଯାଇଛନ୍ତି ନା, ଆଉ ଭଗବଦ୍ଗୀତାରେ ଭଗବାନ କହିଲେନି କି କ'ଣ, ପୁଣ୍ୟଗନ୍ଧାଂ ପୃଥିବ୍ୟାଞ୍ଚ, ଗନ୍ଧ ପୃଥିବୀର ଯେଉଁ ଗନ୍ଧ ସେଇଟା ଭଗବାନଠାରୁ ଆସୁଛି, ସେଠି ଭଗବାନ ଅଛନ୍ତି, ଯେଉଁଠି ପୁଣ୍ୟଗନ୍ଧା ସବୁ ରହିଛି ସେଠି ଭଗବାନ ଅଛନ୍ତି, ଆଉ ଯେଉଁଠି ସ୍ୱୟଂ ଭଗବାନ ସେଠି ପୁଣ୍ୟଗନ୍ଧା ଆସିବ ନାହିଁ, ପୁଣ୍ୟଗନ୍ଧା ପୃଥିବ୍ୟାଞ୍ଚ ଭଗବାନ କହିଲେ, ଆଉ ଭଗବାନଙ୍କ ଶରୀରରେ କ'ଣ ସୁଗନ୍ଧ ଆସିବ ନାହିଁ, ରାଧାରାଣୀ ମଧ୍ୟ ସେଇ ସେଇ ତତ୍ତ୍ୱ, ତାଙ୍କର କେତେ ଆସୁନଥିବ ସୁଗନ୍ଧି ତାଙ୍କ ଶରୀରରୁ, ତାଙ୍କ ପାଦପଦ୍ମରୁ। ଏଇ ଗୋଟେ ଥର ଏ କଥା ମହାପ୍ରଭୁ ବର୍ଣ୍ଣ ଇଏ କରୁଛନ୍ତି, ଗୋଟେ ଥର ଜଗନ୍ନାଥ ବଲ୍ଲଭରେ ଅନ୍ତଲୀଳାରେ ବର୍ଣ୍ଣନା କରାଯାଇଛି, ଚୈତନ୍ୟ ଚରିତାମୃତ ଅନ୍ତଲୀଳା ମଧ୍ୟ ଅନ୍ତଲୀଳା 19 ଅଧ୍ୟାୟରେ, ଥରେ ଏମିତି ବୁଲୁବୁଲୁ ସନ୍ଧ୍ୟାବେଳେ ଜଗନ୍ନାଥ ବଲ୍ଲଭରେ ଭଗବାନଙ୍କର ଶରୀରରୁ ଯେଉଁ ଆସେ ସୁଗନ୍ଧି, ସେ ସୁଗନ୍ଧି ପ୍ରତି ସେ ଆକୃଷ୍ଟ ହୋଇଗଲେ, ସୁଗନ୍ଧି ଭଗବାନ ଦେଖା ଦେଇଦେଲେ ତାଙ୍କୁ, କ'ଣ ଭଗବାନ ଦୃଶ୍ୟ ହୋଇଗଲେ ବା ଭଗବାନ ପ୍ରକଟ ହୋଇଗଲେ, ଆଉ ମହାପ୍ରଭୁ ତ ପାଗଳ ହୋଇ ବୁଲୁଛନ୍ତି, ଆଉ ସେ ସୁଗନ୍ଧିରେ ପାଗଳ ହୋଇ ବୁଲୁଛନ୍ତି। ଏବଂ ସେହି ସମୟରେ ଏଇ ଯେଉଁ ଆ ପରେ ଯେଉଁ ଶ୍ଳୋକଟି ଆସିବ 57 ଶ୍ଳୋକ, ସେ ଶ୍ଳୋକଟି ସେ ପାଠ କରୁଛନ୍ତି, ଭଗବାନ ନିନ୍ଦା କରାଯାଉଛି, ଏ ବିଭିନ୍ନ ପ୍ରକାର ଜଳ୍ପ ସବୁ ରହିଛି, ସେଇଟା ସେ ପାଠ କଲେ ସେଇଟାକୁ ଏ ଶ୍ଳୋକଟି। ତେଣୁ ଇଏ ଭଗବାନ ଆସ୍ୱାଦନ କରୁଛନ୍ତି ରାଧାରାଣୀଙ୍କର ଭାବ, ସେଇଟା ସେହି ଭାବରେ ସେ ରହିଛନ୍ତି ସେହି ସମୟରେ ଅନ୍ତଲୀଳାରେ, ତାଙ୍କର ସେ ରାଧାରାଣୀଙ୍କ ଭାବ ଆସ୍ୱାଦନ କରୁଛନ୍ତି। ଏ ମହାଭାବର କଥା, ମହାଭାବର କଥା। ତେଣୁ ଏଠି ଯଦି ସିଏ ରାଧାରାଣୀ ଚିନ୍ତା ରାଧାରାଣୀ ଭାବୁଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ରାଧାରାଣୀଙ୍କ ଭାବ କ'ଣ, ଆମେ କେମିତି ଜାଣିବା, ଟିକେ ଆଚାର୍ଯ୍ୟମାନେ ଜାଣିଛନ୍ତି ତାଙ୍କ ଭାବ, ଭଗବାନଙ୍କ ଭାବ, ତାଙ୍କ ସବୁ ଭାବ। ତେଣୁ ଯଦି କହିବେ ନନୁ ଲକ୍ଷ୍ମୀ କୋଟି ନିର୍ବଚ୍ଛନୀୟ ନଖ ଦ୍ୟୁତି ଦେବୀ, ଲକ୍ଷ୍ମୀ ତା ପୂର୍ବରୁ କହିଲେ ନା ଦ୍ୟୁତି ଚରଣ ଉପାସ୍ତେ, ଆମେ ଭୟଙ୍କା ଆମେ କିଏ, ତାଙ୍କର ଭୂତି ତାଙ୍କର ବିଭୂତି ଲକ୍ଷ୍ମୀ ଦେବୀ ତାଙ୍କ ପାଦପଦଙ୍କୁ ପୂଜା କରୁଛନ୍ତି ବା ସେବା କରୁଛନ୍ତି, ଆମେ କିଏ। ତେଣୁ ଏଠି ଯଦି କହିବେ କୋଟିଏ ଲକ୍ଷ୍ମୀ ମଧ୍ୟ ଆପଣଙ୍କ ପାଦ ନଖରୁ ଛୋଟ ସମାନ ହେବେ ନାହିଁ, ଆଉ ସିଏ କ'ଣ ବଡ଼ କଥା, ଆପଣ ଲକ୍ଷ୍ମୀ ଦେବୀ କ'ଣ ବଡ଼, ଆପଣ ହେଉଛନ୍ତି ମୂଳ ନା, ଆଉ ଦେବୀ ସତ୍ୟଂ ତ୍ୱମ୍ ଅପରାଧ ଏବ କୃଷ୍ଣ ତମାତଂ କୃପୈବ କ୍ଷମସ୍ୱତି ପ୍ରଣମନ୍ତଂ ତ୍ୱମ୍ ଅତଃ। ତେଣୁ କୃଷ୍ଣଙ୍କର ଅପରାଧ ହୋଇଯାଇଛି, ଭୁଲ ହୋଇଯାଇଛି, ତାଙ୍କୁ କ୍ଷମା କରିଦିଅନ୍ତୁ, ଆଉ କ'ଣ କରିବା, ମୁଁ ତାଙ୍କ ଆସିଛି, ତାଙ୍କୁ ତାଙ୍କର ଦୂତ ହିସାବରେ ଆସିଛି, ସେ ମୋତେ କହିଛନ୍ତି କ୍ଷମା ପ୍ରାର୍ଥନା କରୁ, ଯେତେ ଯାହା କହିଲେ ମଧ୍ୟ ଶୁଣିବୁ ନାହିଁ, ଯେତେ ତେତେ ଗାଳି କଲେ ମଧ୍ୟ ତୁ ଶୁଣିବୁ ନାହିଁ, ଖାଲି କହିବୁ କ୍ଷମା କରନ୍ତୁ, କ୍ଷମସ୍ୱ କ୍ଷମସ୍ୱ କ୍ଷମଧ୍ୱ କ୍ଷମଧ୍ୱ ଏମିତି ସବୁ ରହିଛି, ଖାଲି କ୍ଷମା ମାଗନ୍ତୁ, ଯାହା ହେଇଗଲା ହେଇଗଲା, ଭୁଲ ହେଇଗଲା ହେଇଗଲା, ବାଞ୍ଛା ଗଳ୍ପଦାସ ସିନ୍ଧୁ ଭେବତ। ଯଦି କିଛି ବୈଷ୍ଣବମାନଙ୍କ ପାଦ ପଦ୍ମରେ କିଛି ଅପରାଧ ହୋଇଛି, ସେଥିପାଇଁ କ୍ଷମା ପ୍ରାର୍ଥନା କରିବା, ବାଞ୍ଛା ଗଳ୍ପ ଦୁର୍ଭ୍ୟାସ। ତେଣୁ ଇଏ ସବୁବେଳେ ସେଇଆ କହୁଛନ୍ତି, କ୍ଷମା କରନ୍ତୁ କ୍ଷମା କରନ୍ତୁ କ୍ଷମା କରନ୍ତୁ। ତେଣୁ ଏଇ କଥା ଭାବିକିରି ରାଧାରାଣୀଙ୍କ ଭାବ ହେଉଛି ଏଇଟା, ମହାଭାବର କଥା, ରାଧାରାଣୀ ଏଇଭଳି ଭାବେ ଚିନ୍ତା କରୁଛନ୍ତି। ତେଣୁ ଏଇଭଳି ଭାବେ ମତୁଆ ଏଇଭଳି ଭାବେ ଚିନ୍ତା କରି ଆହ ବର୍ତ୍ତମାନ ଏଇ ଶ୍ଳୋକଟି କହୁଛନ୍ତି, ଶିରସି ଧୃତଂ ମମ ପାଦଂ ବିସୃଜ, ଆରେ ଧୃତ, ଧୃତ କହିଲେ କୃଷ୍ଣଙ୍କୁ ଏସବୁ ସମ୍ବୋଧନ କରାଯାଉଛି, ଧୃତ ସିଏ ଧୃତ, ତମେ ତାଙ୍କ ଦୂତ ମଧ୍ୟ ସେ ଧୃତ, ଧୃତ ଅର୍ଥ କ'ଣ, ଏକ୍ସପର୍ଟ ନା ଧୃତ ମାନେ କପଟ କପଟ ନା କ'ଣ କ'ଣ ଭିତରେ ତ କ'ଣ କରାଯାଇଛି ଶ୍ରୀ ଆଚ୍ଛା ଆଚ୍ଛା ଦ୍ରୁତ ଏଠି ଆମର ମହାରାଜ ଜଣେ ଇଏ କରିଛନ୍ତି ଦ୍ରୁତ ଅର୍ଥ ହେଉଛି କ'ଣ ନା କହୁଛନ୍ତି ପ୍ଲିଜ୍ ଗୋ ଆବେ ଲେଟ୍ ଗୋ ତାର ଦ୍ରୁତର ଶବ୍ଦ କରା ହେଇନି ଯାହା ଦ୍ରୁତ ମାନେ କ'ଣ ଗୋଟେ କଥା କହିବେ ଆଉ ଗୋଟେ କଥା କାମ କରିବେ ଏଇଭଳିଆ ଦ୍ରୁତ ତେଣୁ ଦ୍ରୁତ ତୁ ପଳା ଦ୍ରୁତ ବେଦମୀ ହଁ ସେ କହୁଛନ୍ତି ଶିରସୀ ଦ୍ରୁତ ମୋ ପାଦଂ ବିସୃଜ ମୋର ପାଦକୁ ତ୍ୟାଗ କର ମୋର ପାଦ ଛାଡ଼ି ପଳା ତୁ ତୋର ମଥାକୁ ଯେଉଁ ପାଦ ଲଗାଉଛୁ ମଥା ବର୍ତ୍ତମାନ ଦୂର ହୁଅ ବେଦମିହଂ ବିସୃଜ ତ୍ୟଜତୋ ଦୂରୀ ଭବେତ୍ୟର୍ଥ ଦୂରକୁ ଯାଅ ଦୂରକୁ ଯାଅ ମୋ ପାଖକୁ ଆସନା ମୋତେ ପ୍ରଣାମ କରିବା ଦରକାର ନାହିଁ ନା ମୁଁ କ'ଣ ତାଙ୍କ ସହିତ ସନ୍ଧି କରିବି ନା କ'ଣ ଆସିବ ଏଇ ଭାବ ଆସିବ ସନ୍ଧ୍ୟା ଶବ୍ଦ ସେ ଶବ୍ଦ ବ୍ୟବହାର କରାଗଲା ସେ କହୁଛି ଯାହା ହେଲା ହେଲା ତାଙ୍କ ଭୁଲ ହେଇଗଲା ବର୍ତ୍ତମାନ ମିଶିକି ଯାଅ ମିଶିଯା କାହିଁକି ଅଲଗା ରହିବ ଇଏ ହେଉଛି କ'ଣ ଗୁରୁଙ୍କର ଭାବ ହେଉଛି ଏଇଟା ନିକୁଞ୍ଜ ଯୋନ ଜୁନ ରତିକେଳି ଦେଇ ତାଙ୍କର ଝଗଡ଼ା ହବ ସବୁ ହବ କିନ୍ତୁ ଗୁରୁ କହିବେ ତାଙ୍କୁ ସବୁ ମିଳେଇବେ ତାଙ୍କୁ ମିଶେଇବେ ରତିକେଳି ସିଦ୍ଧେଇ ସେଥିରେ ସେ ସିଦ୍ଧ ଏକ୍ସପର୍ଟ ରାଜାଳି ବି ଯୁକ୍ତି ବିଭିନ୍ନ ପ୍ରକାର ଯୁକ୍ତି କାଢ଼ିକରି ସେ ତାଙ୍କୁ ପୁଣି ମିଶେଇବେ ଇଏ ହେଉଛି ଗୁରୁଙ୍କର କାର୍ଯ୍ୟ ତେଣୁ ଇଏ କହୁଛନ୍ତି ଯେ ତାଙ୍କ ସହିତ ଯାହା ହେଲା ହେଲା ଅପରାଧ ମାନେ ଝଗଡ଼ା ହେଲା ତ ବର୍ତ୍ତମାନ ଶାନ୍ତ ପଡ଼ିଯାଅ ସବୁ ଇଏ କରିଦିଅ ଆଉ କ'ଣ କରିବା ମିଶିଯାଅ କାହିଁ ଅଲଗା ରହିବ ମିଶିଯାଅ ଡାଇଭର୍ସ କେସ୍ଟା ୱିଥ୍ଡ୍ର କରିଦିଅ ତେଣୁ ଏଠି କହୁଛନ୍ତି ଦୂରୀ ଭବେ କ'ଣ କହୁଛନ୍ତି ଯେ କ'ଣ କେଯେତେ ଦୂରୀ ଭବେ ସେ କହୁଛନ୍ତି ରାଧାରାଣୀ କହୁଛନ୍ତି ତୁମେ ଦୂର ପଳାଅ ମୁଁ ତାଙ୍କ ସହିତ କିଛି ସନ୍ଧି କରିବି ନାହିଁ ସିଏ ମୋର କିଏ ଯେ ମୁଁ ତାଙ୍କ ସନ୍ଧି କରିବି ମୋର କିଏ ନିଜ ଲୋକ ନା କ'ଣ ତେଣୁ ଏଠି କହୁଛନ୍ତି ବେଦମି ହମ୍ ମୁଁ ଜାଣିଛି ମୁଁ ଭଲ ଭାବରେ ଜାଣିଛି ସିଏ କିଭଳି ବ୍ୟକ୍ତି ସିଏ ସିଏ କ'ଣ ମୁଁ ପୁରାପୁରି ଜାଣିଛି ସିଏ ତାଙ୍କୁ କ'ଣ ଭଲ ଭାବରେ ଲକ୍ଷ୍ମୀ କେବ ନାହଁ ପ୍ରତ୍ୟଶ୍ରତି ଭାବ ଲକ୍ଷ୍ମୀ ଜାଣିପାରିନାହାନ୍ତି ଉତ୍ତମ ଶ୍ଳୋକ ହିଁ ଜଳପେଇ ଯେଉଁ କୁହାଗଲା ନା ଉତ୍ତମ ଶ୍ଳୋକ ଜଳପେଇ ମାନେ ମିଥ୍ୟା କଥାରେ ସେ ଭୁଲିଗଲେ ଲକ୍ଷ୍ମୀ ଦେବୀ ଭୋଲି ସିଏ ତାଙ୍କର ଏତେ ଯଦିଓ ବିଦ୍ୱାନ ସିଏ କିନ୍ତୁ କୃଷ୍ଣଙ୍କର କଥାରେ ଭୋଳ ପଡ଼ିଗଲେ ସିଏ କିନ୍ତୁ ମୁଁ ଭୋଳ ପଡ଼ିବି ମୁଁ ଭୋଳ ପଡ଼ିବି ନାହିଁ ସେଥିପାଇଁ ସେ କହୁଛନ୍ତି ଲକ୍ଷ୍ମୀ ଲକ୍ଷ୍ମୀଧିକମ୍ ନା ମୋତେ ସେ ପ୍ରତାରଣା କରିପାରିବେ ନାହିଁ ଲକ୍ଷ୍ମୀଙ୍କୁ ପ୍ରତାରଣା କରିଦେବେ ମୋତେ ସେ ପ୍ରତାରଣା କରିପାରିବେ ନାହିଁ ମୁକୁନ୍ଦା ମୁକୁନ୍ଦନାଥ ଶବ୍ଦ କାହିଁ କୁହାଗଲା ମୁକୁନ୍ଦ ଶବ୍ଦର ଅର୍ଥ ହେଉଛି କ'ଣ ମୁଁ ଅର୍ଥ ହେଉଛି ମୁକ୍ତି କୁ ଅର୍ଥ ହେଉଛି କୁତ୍ସିତ ଦ ବା ମୁକୁ କହିଲେ ମୁକ୍ତି ଯିଏ ପ୍ରଦାନ କରନ୍ତି ଭାଗବତ ଗୋଟେ ଶ୍ଳୋକ ଅଛନ୍ତି ଯେତେବେଳେ ପ୍ରହ୍ଲାଦ ଯୁଧିଷ୍ଠିର ମହାରାଜ ଯେ ମୁକ୍ତି କଦାତ ମନ ଭକ୍ତି ଯୋଗମ ଏଇଟା ପଞ୍ଚମ ଶବ୍ଦ ରଚନା ଏଇଟା ହଁ ଏଇଟା ଯେତେବେଳେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜକୁ ଭଗବାନଙ୍କର ଋଷଭଦେବଙ୍କ କଥା କହୁଛନ୍ତି ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଋଷଭଦେବ ସବୁ ତାଙ୍କ ପୁତ୍ରମାନଙ୍କୁ ସବୁ ଶିକ୍ଷା ଦେଉଛନ୍ତି ଏସବୁ ଶୁଣୁଛନ୍ତି ପରୀକ୍ଷିତ ମହାରାଜ ଶୁଣୁଛନ୍ତି ତାଙ୍କର ମନର ଭାବନା କ'ଣ ନା ପ୍ରକୃତରେ ସେମାନେ କେତେ ମହାନ ଭଗବାନଙ୍କ ନିଜ ଜନ ତାଙ୍କଠୁ ଶ୍ରବଣ କଲେ ଏସବୁ ଚିନ୍ତା କରୁଛନ୍ତି ତେଣୁ ଧନ୍ୟୋୟଂ ପ୍ରିୟବତ ବଂଶେଇ ଯେତ୍ର ଭଗବାନ ଋଷଭଦେବ ଅବତୀର୍ଣ୍ଣ ଇଏ ଯେଉଁ ରହିଛନ୍ତି ପ୍ରିୟବ୍ରତ ବଂଶରେ ଭଗବାନ ଋଷଭଦେବ ଆସିଲେ ତାଙ୍କ ବଂଶ କେତେ ଧନ୍ୟ ଉତ୍ତାନପାଦ ମଧ୍ୟ ଆସିଲେ ଅବଶ୍ୟ ବି ଧନ୍ୟ ଉତ୍ତାନପାଦରେ ଉତ୍ତାନପାଦ ହେଉଛନ୍ତି ପ୍ରିୟବ୍ରତଙ୍କ କିଏ ଉତ୍ତାନପାଦ ହେଉଛନ୍ତି ଧ୍ରୁବଙ୍କର ବଂଶ ଧ୍ରୁବଙ୍କର ପିତା ଉତ୍ତାନପାଦ ସେ ବଂଶ ମଧ୍ୟ ଧନ୍ୟ କାହିଁକିନା ସେଠି ଭଗବାନ ଆସିଲେ ଧ୍ରୁବଙ୍କ ପାଖରେ ଭଗବାନ ଆବିର୍ଭାବ ହେଲେ ଉତ୍ତାନପାଦ ବଂଶ ଧନ୍ୟ ଯତ୍ର ପୃଥୁ ରଘୁବଂଶ ବି ଧନ୍ୟ ପୃଥୁବଂଶ ଧନ୍ୟ ପୃଥୁବଂଶରେ ଆସିଲେ ପୃଥୁ ତ ସ୍ୱୟଂ ସ୍ୱୟଂ ଭଗବାନ ସିଏ ଏବଂ ରଘୁବଂଶରେ ଭଗବାନ ଆସିଲେ ରାମଚନ୍ଦ୍ର ଆସିଲେ ଧନ୍ୟ ଯତ୍ର ରାମ ଯଦୁବଂଶ ପୁରୁବଂଶ ଯଦୁବଂଶ ଏବଂ ପୁରୁବଂଶ ଏକ ମାନେ କ'ଣ ଯଦୁ ପୁରୁ ଏମାନେ ସବୁ ଦୁଇ ଭାଇ ପାଞ୍ଚ ଭାଇ ମୁଁ କହିଥିଲି ନା ଯଯାତିଙ୍କ ପାଞ୍ଚ ଭାଇ ଯେଉଁ ରହୁଛନ୍ତି କିଏ ଶର୍ମିଷ୍ଠାଙ୍କର ପୁତ୍ର ହେଉଛନ୍ତି କନିଷ୍ଠ ରହିଛନ୍ତି ପ୍ରଥମେ ଦେବଯାନୀ ଯଦୁ ତାପରେ ତୁର୍ବସୁ ଅନୁ ଦୃହୁ ଏବଂ ପୁରୁ ଏ ପାଞ୍ଚ ଜଣ ହେଉଛନ୍ତି ଯଯାତିଙ୍କ ପୁତ୍ର ଦୁଇ ଜଣ ହେଉଛନ୍ତି ଦେବଯାନୀଙ୍କର ତିନି ଜଣ ହେଉଛନ୍ତି ଶର୍ମିଷ୍ଠାଙ୍କ ପୁତ୍ର ତେଣୁ ଯଦୁ ଆଉ ପୁରୁ ଏ ଦୁଇ ଭାଇ ହେଲେ ମଧ୍ୟ ଯଦୁବଂଶ ପୁରୁବଂଶ ଓ ଏକକାଳିକ ବି ମଧ୍ୟ ଯଦୁବଂଶ ଏବ ସୁଭଗ ଯଦୁବଂଶରେ ଭଗବାନ ଆସିଲେ ନା ଆଉ ଆମ ବଂଶରେ କ'ଣ ଭଗବାନ ଆସିଲେ ସୁଭଗ ଅତ୍ର କୃଷ୍ଣ ଅସ୍ମଦୀୟ ପୁରୁବଂଶସ୍ତୁ ସର୍ବତ ଅତି ଦୁର୍ଭଗ ଆମର ପୁରୁବଂଶ ହେଉଛି ସର୍ବାଠୁ ଦୁର୍ଭାଗା ଏଇଭଳି ଭାବରେ ପରିକ୍ଷିତ ମହାରାଜଙ୍କ ମନର ଭାବନା ଜାଣି ସୁଖଦେବ ଗୋସ୍ୱାମୀ ଏ ଶ୍ଳୋକଟି କହିବେ ରାଜନ୍ ପତି ଗୁରୁ ଅଳଂ ଭବତାଂ ଯଦୁନା ଦେବଂ ପ୍ରିୟ କୁଳପତି କୋଚ କିଙ୍କରୋବ ଅସ୍ତୁ ଏବଂ ଅଙ୍ଗ ଭଗବାନ ବଦତା ମୁକୁନ୍ଦୁ ମୁକ୍ତି ଦଦାତି କରିଛି ସ୍ମନ ଭକ୍ତି ଯୋଗମ୍ ହେ ରାଜନ୍ ଭଗବାନ କୃଷ୍ଣ ତମର କେତେବେଳେ ଗୁରୁ ହୋଇଛନ୍ତି କେତେବେଳେ ପ୍ରିୟ ହୋଇଛନ୍ତି ତମର କୁଳପତି ହୋଇଛନ୍ତି ତମର କିଙ୍କର ବିଷୟ ହୋଇଯାଇଛନ୍ତି ତମର ଯାଇକିରି ଦୂତଗିରି ସବୁ କରିଛନ୍ତି ତମର ସାରଥି ହୋଇକି ରହିଛନ୍ତି ହେ ଅଙ୍ଗ ଭଗବାନ ଭଜତା ମୁକୁନ୍ଦ ଭଗବାନଙ୍କୁ ଯିଏ ଭଜନ କରନ୍ତି ଭଗବାନ ତାଙ୍କୁ ମୁକ୍ତି ପ୍ରଦାନ କରିଦିଅନ୍ତି ମୁକୁନ୍ଦ ସିଏ ମୁକ୍ତି ପ୍ରଦାନ କରିଦେବେ କିନ୍ତୁ ସ୍ମନ ଭକ୍ତି ଯୋଗମ୍ କିନ୍ତୁ ଭକ୍ତି ପ୍ରଦାନ କରନ୍ତି ନାହିଁ ଏତେ ସହଜରେ ଯାହା ତୁମ ପାଖରେ ଅଛି ଭକ୍ତି ତୁମର ରହିଛି ସେଥିପାଇଁ ତୁମର ସେ କିଙ୍କର ହେଇକି କାର୍ଯ୍ୟ କରୁଛନ୍ତି ଆଉ ତୁମେ କାହିଁକି ଚିନ୍ତା କରୁଛ ତୁମ ଦୁର୍ଭାଗା ବୋଲି ତେଣୁ ମୁକ୍ତି ମୁକୁନ୍ଦ ସେ ମୁକ୍ତି ପ୍ରଦାନ କରନ୍ତି ମୁକୁନ୍ଦର ଆଉ ଗୋଟେ ଶବ୍ଦ ହେବ ମୁକ୍ତିକୁ କୁତ୍ସିତ ଯିଏ କରିଦିଅନ୍ତି ଅର୍ଥାତ୍ ଯେ ଭକ୍ତି ପ୍ରଦାନ କରନ୍ତି ମୁକୁନ୍ଦ କିନ୍ତୁ ଏଠି ଯେଉଁ ମୁକୁନ୍ଦ ଶବ୍ଦ ଅଛି ମୁକୁନ୍ଦା ସକସାଦ ଭିୟତ୍ୟ ଚଟୁକାରୈ ଏଠି ଅଲଗା ଶବ୍ଦ ଆସିବ ରାଧାରାଣୀଙ୍କ ଭାବ ହେଉଛି ମୁକୁନ୍ଦ କହିବାର ଉଦ୍ଦେଶ୍ୟ ହେଉଛି ଆମେ କହିବା ତେଣୁ ସକସାଦ ଅଭେଦ୍ୟ ଚାଟୁକାରୈ ତୁମେ ସେଇ ମୁକୁନ୍ଦଙ୍କ ଠାରୁ ବହୁତ ସୁନ୍ଦର ମୁକୁନ୍ଦ ଆମେ କହିଥିଲେ ନା ମୁକୁନ୍ଦ ଭଗବାନଙ୍କର ଯେଉଁ ଦନ୍ତରାଜି ରହିଛି ସେ କୁନ୍ଦ ଫୁଲ ଭଳି କୁନ୍ଦ ଫୁଲ ଧଳା ବହୁତ ସୁନ୍ଦର ଦନ୍ତରାଜି ତାଙ୍କର ତେଣୁ ଆଉ ଗୋଟେ ନାଁ ହେଉଛି ତାଙ୍କର ମୁକୁନ୍ଦ ତେଣୁ ସେଇ ମୁକୁନ୍ଦକୁ ଚିନ୍ତା କରୁଛନ୍ତି ଯେତେବେଳେ ତାଙ୍କର ସେଇ ଦାନ୍ତ କଥା ଦାନ୍ତରାଜି ତାଙ୍କର ଆସିଯାଉଛି ମନକୁ ତେଣୁ ମୁକୁନ୍ଦ ଶବ୍ଦ ବ୍ୟବହାର କଲେ ମୁକୁନ୍ଦ କେତେ ସୁନ୍ଦର ସିଏ ଦାନ୍ତ ହସୁଥିବ ଦେଖିଲାବେଳେ ଦାନ୍ତ ହେଉଥିବ କଳା କଳା ଭଗବାନଙ୍କର ଇଏ କେତେ ସବୁ ତାଙ୍କର କଳା ଇଏ କିଭଳି ଶରୀର ସୃଷ୍ଟି କରିଛନ୍ତି ଦାନ୍ତଟାକୁ ଧଳା କରିଛନ୍ତି ଆମେ ସେଦିନ ଆସିଥିଲେ ଯେଉଁ ପୁନେରୁ ଆସିଥିଲେ ରାଧେଶ୍ୟାମ ପ୍ରଭୁ ଭଗବାନଙ୍କ ଏଇ ଆର୍ଟିଷ୍ଟ୍ରି ଆମର ମଥାରେ ଯେଉଁ ଚୁଳ ଅଛି ସେଇଟା ବଢି ବଢିକା ଯିବ କିନ୍ତୁ ଆଖିର ଚୁଳଟା ବଢ଼ିବନି ସେତିକି ରହିବ ହେଲେ ଆଖିର ଚୁଳ ଯଦି ବଢ଼ିଯାଆନ୍ତା ଟେକୁଥାନ୍ତି ସବୁବେଳେ ବା ସବୁବେଳେ କଟାକଟି କରିଥାନ୍ତେ ସବୁବେଳେ ଭଗବାନଙ୍କ ସେଇଭଳି ଦାନ୍ତଟାକୁ ଯଦି କଳା କରିଥାନ୍ତେ ବାଳଟା କଳା ନକି ବାଳଟାକୁ ଧଳା କରିଥାନ୍ତେ ଦାନ୍ତଟାକୁ କଳା କରିଥାନ୍ତେ ଭଗବାନଙ୍କର ପରଫେକ୍ଟ ସବୁବେଳେ ପୂର୍ଣ୍ଣ ସିଏ ତାଙ୍କର କୌଣସି ଇମ୍ପରଫେକ୍ସନ୍ ନାହିଁ ଆମେ ଇମ୍ପରଫେକ୍ଟ ପ୍ରଭୁପାଦ ମହାରାଜଙ୍କ ଗୋଟେ ବାଣୀ ଥିଲା ଆନିମଲ୍ କ୍ୟାନ୍ ନଟ୍ ବି ପରଫେକ୍ଟ ଆନିମଲ୍ ଇଜ୍ ଅଲୱେଜ୍ ଇମ୍ପରଫେକ୍ଟ କିନ୍ତୁ ମ୍ୟାନ୍ ଆନିମଲ୍ କ୍ୟାନ୍ ବି ପରଫେକ୍ଟ ଆମେ ଗୋଟେ ଏଭଳି ପଶୁ ମନୁଷ୍ୟ ହେଲେ ମଧ୍ୟ ଆମେ ଗୋଟେ ଏଭଳି ପଶୁ କିନ୍ତୁ ଆମେ ପରଫେକ୍ଟ ହେଇପାରିବା ପରଫେକ୍ଟ ହେଇପାରିବା ଯଦିଓ ଭଗବାନ ଭଳି ହେଇପାରିବା ନାହିଁ କିନ୍ତୁ ନିୟର୍ ବାଇ ପାଖାପାଖି ପାଖାପାଖି 50 ଗୁଣ ଆସିଯିବ ଭଗବାନଙ୍କ ଭଳି ଆମର ଭଗବାନ 64 ଗୁଣ ଅଛି ଆମର 50 ଗୁଣ ଆସିଯିବ ତେଣୁ ଇଏ ଯେଉଁ ରହିଛନ୍ତି ଭଗବାନଙ୍କର ସୌନ୍ଦର୍ଯ୍ୟ ରହିଛି ମୁକୁନ୍ଦ ସେଇ ରୂପଟା ମାନେ ପଡ଼ୁଛି ରାଧାରାଣୀଙ୍କର ତେଣୁ ମୁକୁନ୍ଦ ଶବ୍ଦ ବ୍ୟବହାର କଲେ ମୁକୁନ୍ଦା ତୁମେ ଏଇ ଚାଟୁକାରୀ ଶୁଣି ଇଏ କରିଛ କାରଣ ମୁକୁନ୍ଦ ଭଗବାନ ତାଙ୍କୁ ବହୁତ ଚାଟୁକାର କରିଛନ୍ତି ବହୁତ ତାଙ୍କ ସହିତ ଅଭିମାନ ଭଞ୍ଜନ କରିଛନ୍ତି ପ୍ରିୟା ଯଦି ମାନ କରି
ମାନ କରି କର ଭ
ତାକୁ ରାଧାରାଣୀକୁ ମନାନ୍ତି, ରାଧାରାଣୀକୁ ମନାନ୍ତି, ରାଧାରାଣୀ ଭଗବାନ କହିଲେ ଜଣେ ଟୀକାକାରମାନେ ସବୁ ଗୀତ ବୋଲିଛନ୍ତି, ବହୁତ ସବୁ ରହିଛନ୍ତି, କ'ଣ ସୂରଦାସ ଇତ୍ୟାଦି ସବୁ ରହିଛନ୍ତି, ଆମେ ଯାଇଥିଲୁ ସୂରଦାସଙ୍କର ଆଶ୍ରମକୁ, ଯେଉଁ ରହିଛି ଚନ୍ଦ୍ରକୁଣ୍ଡ ଗୋଟେ ରହିଛି ବୃନ୍ଦାବନରେ, ଚନ୍ଦ୍ରକୁଣ୍ଡକୁ ଆମେ ଯାଇଛୁ, ସେଠି ସୂରଦାସଙ୍କର ଆଶ୍ରମ ରହିଛି, ସୂରଦାସ କେତେ ସୁନ୍ଦର ସଙ୍ଗୀତ ସବୁ ରଚନା କରିଛନ୍ତି ସୂରଦାସ, ସେଠି ରଚନା କରୁ ଅନ୍ଧ ଚକ୍ଷୁ ନାହିଁ କିନ୍ତୁ ସେ ବହୁତ ସୁନ୍ଦର ସୁନ୍ଦର କବିତା ସବୁ ରଚନା କରିଛନ୍ତି, ବହୁତ ଏହିଭଳି ଭାବରେ ଭଗବାନ କବିତା ସବୁ ରଚନା କରି ଭଗବାନଙ୍କ ଲୀଳାକୁ ସବୁ ବର୍ଣ୍ଣନା କରିଛନ୍ତି, ତେଣୁ ସେ କହୁଛନ୍ତି, ଭଗବାନ କହୁଛନ୍ତି, ସେ ସଙ୍ଗୀତ ମାଧ୍ୟମରେ ସବୁ କହୁଛନ୍ତି, ଏ ସଙ୍ଗୀତ ରଚନା କରିଛନ୍ତି, ହେଲେ ମୋତେ ଯେତେ କଷ୍ଟ ହେଲା ନାହିଁ, ମୁଁ ବହୁତ କଷ୍ଟ କାର୍ଯ୍ୟ କରିଛି, କ'ଣ ପୁତନାକୁ ବଧ କଲି, କେତେ କ'ଣ କଲି, ସବୁ ଅଘାସରୁ ବଧ କଲି, କେତେ କ'ଣ କଲି, ସାତ ଦିନ ଧରି ସାତ ରାତି ଧରିକିରି ଉଠେଇକି ରଖିଲି, ମୋତେ କିଛି କଷ୍ଟ ହେଇନି, ଏତେ କଷ୍ଟ ହେଇନାହିଁ, କିନ୍ତୁ ଏ ରାଧାରାଣୀର ମାନ ଭଙ୍ଗ କରିବା ପାଇଁ ମୋର ବହୁତ କଷ୍ଟ, ବହୁତ କଷ୍ଟ ହେଉଛି, ଏଭଳି ସିଏ ରହିଛନ୍ତି। ରାଧାରାଣୀଙ୍କ ଠାରେ ତ ମାନ କରିବେ, ସିଏ ଅଭିମାନ, ସେ ହେଉଛନ୍ତି ଅଭିମାନ କରିବେ, ସେ ଅଭିମାନକୁ ସେ ତାକୁ କେମିତି ତାଙ୍କୁ ଅଭିମାନ ଭଙ୍ଗ କରିବେ, ସେଇଟା ତାଙ୍କ ସମୟ ବିତିଯାଏ, ରାତି ପାହିଯାଏ, ସେ ଅଭିମାନ କରିବେ, ଭଗବାନ ସେଟାକୁ ଆନନ୍ଦ ଲାଗେ, ରାଧାରାଣୀ ତାଙ୍କୁ ଯେଉଁ ପ୍ରକାର ତାଙ୍କୁ ଅପମାନ ଅପମାନ ସହିତ କଥା କହିବେ, କରେ ଭର୍ସନ ଭର୍ସନା କରିବେ, ସେଇଥିପାଇଁ ସେଟା ଭଗବାନଙ୍କୁ ବହୁତ ଆନନ୍ଦ ଲାଗେ। ତେଣୁ ଏଠି ମୁକୁନ୍ଦ ମୁକୁନ୍ଦା ସକାଶତ ଅଭେଦ୍ୟ ଚାଟୁକାରୀ, ସିଏ ତ ବହୁତ ଚାଟୁକାର ଥିଲେ, ତମେ ମଧ୍ୟ ଶିଖିଯାଇଛ ଚାଟୁକାରୀ, ମୁଁ ଯେତେ ନିନ୍ଦା କଲେ ମଧ୍ୟ ତମେ ଯାଉନାହଁ, ତମେ ତାଠୁ ଶିଖିକିରି ଆସିଛ ଚାଟୁକାରୀ, ପ୍ରିୟୋକ୍ତି ବଚନ ରୂପୈ ଦୈତୈ ଦୂତକର୍ମ ବି ଅନୁନୟ ବିଦୁଷ, ଦୂତ ଇଏ ଦୂତ ଦୂତର କାମ ହେଉଛି ସେଇଭଳିଆ ଅନୁନୟ କରିବ, ସାର୍ ଟିକେ କୃପା କରନ୍ତୁ, ସାର୍ ବିଦା ନା ସାର୍ ଟିକେ ଏଇଭଳି ଭାବରେ ଅନୁନୟ ବିଦୁଷ, ଅନୁନୟ ବିଦୁଷ ଶବ୍ଦ ରହିଛି ନା, ଅନୁନୟ ଅନୁନୟ କରିବା ପାଇଁ, ବିନୟ କରିବା, ବିନତି କରିକିରି ଏଇଭଳି ଭାବରେ ବହୁତ ପ୍ରକାର ପ୍ରାର୍ଥନା କରି ବିଦୁଷ ବିଦ୍ୱାନ, ସେ ସବୁଥିରେ ସେଥିରେ ବିଦ୍ୱାନ, ଅନୁନୟରେ ବିଦ୍ୱାନ, ସେ କେଉଁଥିରେ ବିଦ୍ୱାନ ନୁହନ୍ତି ଯେ ଏଥିରେ ବିଦ୍ୱାନ, ଆଉ ଏମିତି କ'ଣ କଥା ଅଛି ଯେଉଁଥିରେ ସେ ଅବିଦ୍ୱାନ ଜାଣିନାହାନ୍ତି, ଏମିତି କିଛି ରହିଛି ଯେଉଁଟା ସେ ଜାଣିନାହାନ୍ତି, ହଁ ଗୋଟେ କଥା ଜାଣିନଥିଲେ କ'ଣ ସେଇଟା, ଗୋଟେ କଥା ଜାଣିନଥିଲେ ଭଗବାନ କ'ଣ ସେଇଟା, ହଁ ଶ୍ରୀରାଧାୟା ପ୍ରଣୟ ମହିମା କିଦୃଶଂ ବା ନୈବା ସ୍ୱାଦ୍ୟୋ ଏନାଦ୍ଭୁତ ମଧୁରିମା କିଦୃଶଂ ବା ମଦୀୟ ସୌଖ୍ୟ ଚାଷଂ ମଦନୁଭବ କିଦୃଶଂ ବେତି ଲୋଭା ତଦ୍ଭା ବାଢ଼୍ୟ ସମଜନୀ ସତିକାର କିଦୃଶ, ସେ ଜାଣିନଥିଲେ ଅବିଦୁଷ ଥିଲେ, ସେଇଥିରେ ଅବିଦୁଷ ଥିଲେ, ନହେଲେ ଆଉ ସବୁ ତ ବିଦ୍ୱାନ ଥିଲେ, କାରଣ ଦୁଇ ପ୍ରକାର ଆନନ୍ଦ ରହିଛି, ଗୋଟେ ହେଉଛି ବିଷୟ ଜାତୀୟ ଆନନ୍ଦ, ଗୋଟେ ହେଉଛି ଆଶ୍ରୟ ଜାତୀୟ ଆନନ୍ଦ, ଭଗବାନ ହେଉଛନ୍ତି ବିଷୟ ଆନନ୍ଦର ବିଷୟ, ତେଣୁ ସିଏ ତାଙ୍କ ପାଖରେ କେତେ ଆନନ୍ଦ ରହିଛି ସିଏ ଜାଣିପାରିବେ ନାହିଁ, ତାଙ୍କ ପାଖରେ ତ ବିନୋଦ ସେ ହେଉଛି ବିଷୟ, କିନ୍ତୁ ସେଇ ତାଙ୍କ ପାଖରେ ଯିଏ ଆଶ୍ରୟ ନେଇଛନ୍ତି ସିଏ ସେ ଆନନ୍ଦଟାକୁ ପ୍ରାପ୍ତ ହେଉଛନ୍ତି, ରାଧାରାଣୀଙ୍କର ଯେଉଁ ଆନନ୍ଦ ଏଇଟା ହେଉଛି ବିଷୟ ଆଶ୍ରୟ ଜାତୀୟ ଆନନ୍ଦ, ବିଷୟ ଜାତୀୟ ଆନନ୍ଦରେ କୋଟିଗୁଣ ଅଧିକ, କୋଟିଗୁଣ ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, କୋଟିଗୁଣ ଅଧିକ, ତେଣୁ ସେଇଟା ଆସ୍ୱାଦନ କରିବା ପାଇଁ ସେ ଆସିଲେ, ନହେଲେ ଆଉ ସବୁ କି ଜ୍ଞାନ ତାଙ୍କର ରହିଛି, ଖାଲି ଏଇ ଗୋଟିକ ନଥିଲା, ତେଣୁ ସବୁଥିରେ ସେ ବିଦ୍ୱାନ ବିଦ୍ୱାଂସ ବିଦୁଷ ଅନୁନୟ ବିଦୁଷ, ତେଣୁ ଶିକ୍ଷିତ ତମେ ତାଙ୍କୁ ଶିଖିକିରି ଆସିଛ ଶିଳାଧିକ ମହଁ ବେଦମି, ତୁ ଯେଉଁଭଳି ଭାବରେ ବର୍ତ୍ତମାନ ଅନୁନୟ ବିନୟ କରୁଛୁ ମୁଁ ଜାଣିଛି, ତାଙ୍କଠୁ ଶିଖିକିରି ଆସିଛୁ ମୁଁ ଏଇଟା ଜାଣିଛି, ତତେ ସେ ଶିଖେଇଛନ୍ତି ବେଦମି ହଁ ମୁଁ ଜାଣିଛି ଏଇଟା, ତୁ ମୋତେ ଯେତେ ଇଏ କଲେ କ'ଣ ହେବ, ଚାଟୁକାର କଲେ କ'ଣ ହେବ, ମୁଁ ଶୁଣିବି ନାହିଁ, ସେ ମୋର କିଏ ଯେ ମୁଁ ତାଙ୍କ ସହିତ ସନ୍ଧି କରିବି, ସନ୍ଦେହ ଶବ୍ଦ ଆସିବ ନା, ସେ ମୋର କିଏ ଯେ ମୋର ନିଜ ଲୋକ ହେଇଥିଲେ ହଁ ଅଭିମାନ ହେଇଥିଲା ପୁଣି ସେଇଟା ଛାଡ଼ିଦେବା ମିଶିଯିବା, ହଁ ସେ କ'ଣ ମୋର ନିଜ ଲୋକ ନା କ'ଣ, ତାଙ୍କ ସହିତ ମୁଁ ସନ୍ଧି କରିବି, ଲାଷ୍ଟକୁ କହିବି ସନ୍ଦେହ ସନ୍ଧି ଆସିବ, ତେଣୁ କର୍ମ ବି ଦୌତ କର୍ମ ବି ଅନୁସନ୍ଧାନ ସେ ଗଲା ଶିଳାଧିକ ବେଦମି ମୁଁ ଜାଣିଛି ସବୁ କଥା, ଏଠି ଷଷ୍ଠୀ ବ୍ୟକ୍ତି ଲାଗିଛି, କର୍ମାଣି ବା ଷଷ୍ଠୀ ଯାହା ହେଉ, ମୁଁ କହିଥିଲି ନା ଷଷ୍ଠୀ ନା ମୁକୁନ୍ଦାର ଶବ୍ଦ ରହିଛି। ତ୍ୱାଂ ବେଦମି ଅତ୍ୟର୍ଥ, ତୁମକୁ ତେତେ ମୋତେ ମୁଁ ଜାଣିଛି, ତୋ ପ୍ରଭୁଙ୍କୁ ତୋ ମାଲିକଙ୍କୁ ଜାଣିଛି, ତେତେ ବି ଜାଣିଛି। ତ୍ୱାଂ ବେଦମି ଇତ୍ୟର୍ଥ ନନୁ ସ୍ୱାମିନୀ, ଭଗବାନ ସେ ଗୁଣୁଗୁଣ କରୁଛି, ସିଏ କ'ଣ ବୁଝୁଛି ନା କ'ଣ, ରାଧାରାଣୀ କ'ଣ କହୁଛନ୍ତି ବୁଝୁଛି ନା କ'ଣ, ସଂସ୍କୃତ ବୁଝୁଛି ସିଏ, ବା ତାଙ୍କର ଯେଉଁ କ'ଣ ବୃନ୍ଦାବନର ଯେଉଁ ଭାଷା ରହିଛି, ବୃନ୍ଦାବନ ଭାଷା ଯେଉଁ ରହିଛି, ଲୋକାଲ ଭାଷା ଯେଉଁ ରହିଛି, ସେ ଭାଷା କ'ଣ ସେ ବୁଝୁଛି ନା କ'ଣ, କିନ୍ତୁ ସେ ଗୁଣୁଗୁଣ ଗୁଣୁଗୁଣ ତା ଚାଲିଛି। ତେଣୁ ସେ ଯଦି ସିଏ ଚିନ୍ତା ରାଧାରାଣୀଙ୍କର ଭାବ ହେଉଛି ଏଇଟା, ଯଦି ସିଏ କହୁଛି ନନୁ ସ୍ୱାମିନୀ, ନନୁ ସ୍ୱାମିନୀ ତ୍ୱତ୍ ପ୍ରାଣକୋଟି ଅଧିକେନ ତେନ ସହ ବିଗ୍ରହ ବିଗ୍ରହ ଅନ ଅଳ ବିଗ୍ରହଣ ଅଳମ, ଦେଖନ୍ତୁ ଆପଣଙ୍କର ସ୍ୱାମିନୀ ଆପଣଙ୍କର ଆପଣଙ୍କଠାରୁ ଆପଣଙ୍କୁ ସେ କୋଟି ପ୍ରାଣ ଦେଇକି ଭଲ ପାଉଛନ୍ତି, ଅଧିକେନ ତେନ ସହ ଆପଣ କୋଟି ପ୍ରାଣ ଦେଇକି ଭଲ ପାଉଛନ୍ତି, ପ୍ରାଣ କୋଟି ଅଧିକେନ, ତାଙ୍କର ଗୋଟିଏ ପ୍ରାଣ ତାଙ୍କ ଯେତିକି ପ୍ରିୟ ନୁହଁ, କୋଟିଏ ପ୍ରାଣ ଭଳି ତୁମେ ତାଙ୍କ ପ୍ରିୟ, ଗୋଟିଏ ପ୍ରାଣ ଭଳି ତାଙ୍କ ପ୍ରିୟ, ତାଙ୍କର ସେ ତାଙ୍କର ନିଜ ଯେତିକି ପ୍ରିୟ ନୁହନ୍ତି, ଭଗବତ ଗୀତା ଭାଗବତ ଭଗବାନ ମଧ୍ୟ କହିଲେ, ଉଦ୍ଧବଙ୍କୁ କହିଲେ ଏକାଦଶ ସଂଘ ଚଉଦ ଅଧ୍ୟାୟରେ କହିଲେ, ଉଦ୍ଧବ ତୁମେ ମୋର ଯେତେ ପ୍ରିୟ କିଏ ନ ତଥା ଆମେ ପ୍ରିୟତମ, ମୋର ଏଭଳି କେହି ପ୍ରିୟତମ ନୁହନ୍ତି, ଆତ୍ମଯୋନି କହିଲେ ବ୍ରହ୍ମା ନ ଶଙ୍କର ଶିବଜୀ ନ ସଂକର୍ଷଣ ସଂକର୍ଷଣ କ'ଣ କ'ଣ ମୋର ମୋର ପତ୍ନୀ ମଧ୍ୟ ମୋର ଏତେ ପ୍ରିୟ ନୁହଁ, ନ ତଥା ଆମେ ପ୍ରିୟତମ ଆତ୍ମଜ୍ୱନୀ ନ ଶଙ୍କର ନ ସଂକର୍ଷ ନ ଶ୍ରୀ ନ ଶ୍ରୀ କହିଲେ ଲକ୍ଷ୍ମୀଦେବୀ ନୈବ ଆତ୍ମା, ମୋର ଆତ୍ମା ମଧ୍ୟ ଏତେ ମୋର ପ୍ରିୟ, ଯଥା ଭଗବାନ ତୁମେ ଯେଭଳି ମୋର ପ୍ରିୟ, ତାହେଲେ ରାଧାରାଣୀଙ୍କ ଠାରୁ ଅଧିକ ଇଏ ପ୍ରିୟ ନା କ'ଣ, ରାଧାରାଣୀ ହେଉଛି ସବୁଠାରୁ ପ୍ରିୟ ନା, ତେଣୁ ଭକ୍ତ ଭାବରେ କୁହାଯାଉଛି ଏଇଟାକୁ, କିନ୍ତୁ ରାଧାରାଣୀ ତ ତାଙ୍କର ନିଜ ନିଜ ଅଂଶ ତାଙ୍କର କ'ଣ ଲାହାଦିନୀ ଶକ୍ତି ସିଏ, ତେଣୁ ଏଠି କୁହାଯାଉଛି ପ୍ରାଣ କୋଟି ଅଧିକେନ ତେନ ସହ ବିଗ୍ରହ ବିଗ୍ରହ ଅଳମ, ଏ ବିଗ୍ରହ ଆଉ ଏ ଯେଉଁ କ'ଣ ସବୁ ଝଡ଼ା ସବୁ ଯାଉଛି ତାଙ୍କ ପ୍ରତି ଯେଉଁ ଅଭିମାନ କରୁଛ ଅଭିମାନ ଛାଡ଼ିଦିଅ, ଅଳମ ବହୁତ ହେଇଗଲା, ବର୍ତ୍ତମାନ ତାଙ୍କ ସହିତ ସନ୍ଧି କର, ବିଗ୍ରହ ସନ୍ଧି ଆଉ ବିଗ୍ରହ ଦୁଇଟି ଜିନିଷ, ସନ୍ଧି ବିଗ୍ରହ, ସନ୍ଧି କହିଲେ କ'ଣ ବିଗ୍ରହ କହିଲେ ଝଗଡ଼ା, ସନ୍ଧି କହିଲେ ମିଶିଯିବା, ସନ୍ଧି ବିଗ୍ରହ ସନ୍ଧି ବିଗ୍ରହ, ତେଣୁ ଝଗଡ଼ା ହେଉଛି ସବୁବେଳେ ଝଗଡ଼ା ହେଉଛି, ପୁଣି ଆମେ ସନ୍ଧି କରିଦେବା, ଭଗବାନ କହିଲେ ଯେତେବେଳେ ଦେବତାମାନେ ଅସୁରମାନଙ୍କ ଭିତରେ ସବୁବେଳେ ବିଗ୍ରହ ସବୁବେଳେ ଝଗଡ଼ା ଚାଲିଥିଲା, ତେଣୁ ଯେଉଁ ଦେଲେ ଅଷ୍ଟମ ସ୍କନ୍ଧରେ ସେ ଲୀଳାଟି ଆସିବ, ଅଷ୍ଟମ ସ୍କନ୍ଧରେ କ'ଣ ପାଞ୍ଚରୁ ବାର ଏଇ ଆଠଟି ଅଧ୍ୟାୟରେ ଏଇ ଯେଉଁ ଷଷ୍ଠମାନଙ୍କ ସମୟରେ ସମୁଦ୍ର ମନ୍ଥନ ଲୀଳାଟି ହୋଇଥିଲା, ଏଇଟା କାହିଁକି ହେଲା ନା, ଗୋଟେ ଥର ଆସୁଥିଲେ ଦୁର୍ବାସା ଆସୁଥିଲେ ଦୁର୍ବାସା ଆସୁଥିଲେ ଏପଟେ ଇନ୍ଦ୍ର ଯାଉଥିଲେ ଐରାବତରେ ବସି ଯାଉଥିଲେ, ଦୁର୍ବାସା ତାଙ୍କୁ ଦେଖି ବହୁତ ଖୁସି ହେଇକିରି ଭଗବାନ ଠାରୁ ଗୋଟେ ମାଳା ପ୍ରାପ୍ତ ହୋଇଛନ୍ତି, ସେ ମାଳାଟାକୁ ଦେଇଦେଲେ ତାଙ୍କ ପାଖରେ ତାଙ୍କ ଗଳାରେ ଦେଇଦେଲେ, ଇନ୍ଦ୍ର କହିଲେ ଇଏ କ'ଣ ଫୁଲମାଳ, କେତେ ମୋର ରତ୍ନମାଳ ସବୁ ରହିଛି, ଫୁଲମାଳ କ'ଣ ଫୁଲର କ'ଣ ମୂଲ୍ୟ ଅଛି ନା କ'ଣ, କେତେ ଟଙ୍କା ଦାମ କରିକିରି ନେଇକିରି ପକେଇଦେଲେ, ସେ ତାଙ୍କ ହାତୀ ପାଖରେ ପକେଇଦେଲେ, ହାତୀର କ'ଣ ଅଛି ବୁଦ୍ଧି, ସିଏ କହିଲା ଖାଇବା ପାଇଁ କ'ଣ କରିବି, ପକେଇଦେଲା ତଳେ ପକେଇ ଦଳି ଚକଟି ଦେଲା, ତେଣୁ ଦୁର୍ବାସ ତାଙ୍କୁ ଅଭିଶାପ ଦେଲେ, ଦେବତାମାନେ ହେଇଗଲେ ୱିକ୍ ହେଇଗଲେ, ମୁନି ଋଷିଙ୍କର ଅଭିଶାପରେ ତାଙ୍କର ଚାଲିଗଲା, ତାଙ୍କର ଯେଉଁ ସମ୍ପତ୍ତି ଥିଲା ସବୁ ଚାଲିଗଲା, ତେଣୁ ଅସୁରମାନେ ଆକ୍ରମଣ କରିଦେଲେ, ଅସୁରମାନ ଆକ୍ରମଣ କରି ସେ ପଳେଇଗଲେ ବାହାରେ ପଳେଇଗଲେ ଆଉ ରହିଲେ ନାହିଁ, ଏଭଳି ଭାବରେ ବ୍ରହ୍ମାଙ୍କ ପାଖକୁ ଗଲେ, ଏସବୁ କଥା ରହିଛି ଆମେ ଶୁଣିବା ସେତେବେଳେ, ତେଣୁ ଭଗବାନ ପାଖକୁ ଗଲେ ବ୍ରହ୍ମା ସବୁ ସ୍ତୁତି କରିଛି, ଅଷ୍ଟମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଏସବୁ ସ୍ତୁତି ଅଛି, ସ୍ତୁତି କଲା ପରେ ଭଗବାନ ଆସି କହିଲେ ଦେବତାମାନଙ୍କୁ କହିଲେ ତୁମେ ଯାଅ ସେଇ ଅସୁରମାନଙ୍କ ସହିତ ସନ୍ଧି କର, ବିଗ୍ରହ ବର୍ତ୍ତମାନ ସମୟ ନୁହଁ, ତୁମେ ସନ୍ଧି କର, ତେଣୁ ଦେବତାମାନେ ଟିକେ ହେଉଛନ୍ତି ପଛଉଛନ୍ତି କ'ଣ ସେଇ ସେ ମଧ୍ୟ ଆମକୁ ଝଡ଼ା କରୁଛନ୍ତି ଇଏ କରୁଛନ୍ତି, ପୁଣି ତାଙ୍କୁ କ'ଣ ନା ନା ତାଙ୍କ ସହିତ ସନ୍ଧି କର, କିଭଳି ସନ୍ଧି କରିବ ନା କେଉଁଭଳି ଭାବରେ, ଅହିମୁଷିକବଧ 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 କହିଲେ ଅହି ହେଉଛି ସର୍ପ ମୂଷା ସର୍ପ ସର୍ପର ଖାଦ୍ୟ ହେଉଛି ମୂଷା, କିନ୍ତୁ ଗୋଟେ ସମୟରେ ଏଭଳି ବ୍ୟବସ୍ଥା ହେଇଥିଲା ସେମାନେ ଦୁଇ ଜଣ ବନ୍ଧୁ ହେଇଯାଇଥିଲେ ଆମେ ସେତେବେଳେ ଏବେ କହିବା ନାହିଁ ସେ କଥା,
ଯାହା ହଉ ବନ୍ଧୁ ହେଇଯାଇଥିଲେ କାହିଁକି, ସର୍ପ ତା ସହିତ ବନ୍ଧୁ ହେଲା କାହିଁକି, ନା ତାକୁ ଖାଇଦେଲେ ତାର କାର୍ଯ୍ୟ ସିଦ୍ଧି ହେଇପାରିବ ନାହିଁ, ତେଣୁ ତାର କାର୍ଯ୍ୟ ସିଦ୍ଧି ହେବା ପାଇଁ ତା ସହିତ ବନ୍ଧୁତା ସ୍ଥାପନ କଲା, ହ୍ୟାଣ୍ଡସେକ୍ କରିଦେଲା, ହ୍ୟାଣ୍ଡସେକ୍ କରି କହିଲା ମୋ ମୁଣ୍ଡ ଉପରେ ଚଢ଼ିଯାଉନୁ, କିଛି ଅସୁବିଧା ନାହିଁ, ମୋ ମୁଣ୍ଡ ଉପରେ ଯାଇକିରି ତୁ ଏଠାରେ କଟାକଟି ଟିକେ କରିଦେ, ପଡ଼ିଯାଇଥିଲୁ ଜନ୍ତାରେ, ତାର ଦାନ୍ତ ଅଛି, ଦାନ୍ତ ଅଛି, ଦାନ୍ତରେ ସେ କାଟିଦେଲା, କାଟିଲା ବେଳେ କହିଲା ସର୍ପ କହୁଛି ଦେଖ ଭାଇ, ମୂଷିକ ଭାଇ, ହଁ ତୁ ତ ଛୋଟିଆ ଜନ୍ତୁଟେ ତୁ ପଳେଇଯିବୁ, ମୁଁ ଟିକେ ଦେଖେ ମୁଁ ମାପି ଦିଏ ମୁଁ ଯାଉଛି କି ନାହିଁ, ପଳେଇଗଲା, ଅପେକ୍ଷା କରି ରହିଲା, ଆ ମୂଷିକ ଭାଇ ଆ, ମୂଷିକ ଯେତେବେଳେ ଆସିଲା ତାଙ୍କ ସାଙ୍ଗେ ଖାଇଦେଲା, ଭଗବାନ କହୁଛନ୍ତି ଏଇଭଳି ଭାବେ ତୁମେ ତା ସହିତ ସନ୍ଧି କର, ହଁ ଏଭଳି ଭାବେ ଲୀଳାଟି ହେବ, ଶିଶୁ ଅଷ୍ଟମ ସ୍କନ୍ଧ ପଞ୍ଚମ ଅଧ୍ୟାୟରୁ ବାର ଅଧ୍ୟାୟ ଆଠଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସମୁଦ୍ର ମନ୍ଥନ ଲୀଳା ଷଷ୍ଠମାନଙ୍କ ସମୟରେ ହେଇଥିଲା। ଯାହାବି ହଉ ଏହିଭଳି ଭାବରେ ବର୍ତ୍ତମାନ ସମୟ ଆସିଛି, ବର୍ତ୍ତମାନ ବିଗ୍ରହ ଆଉ କରନା, ବର୍ତ୍ତମାନ ସନ୍ଧି କର, ନା ସନ୍ଧି ନ ସନ୍ଦେହ ସାଧାରଣ ଲାଷ୍ଟକୁ କହିବେ ସେ କଥା, ହଁ ବିଗ୍ରହ ମାନିନି, ହଁ ନନୁ ତନ୍ ସ୍ୱାମିନୀ ତାଙ୍କ ସହିତ ତେନ ସହ ବିଗ୍ରହ ମଳମ ବହୁତ ହେଇଗଲା, ଯେଉଁ ଗଣ୍ଡଗୋଳ ହେଲା ସବୁ ଛାଡ଼, ଗଣ୍ଡଗୋଳ ମିଶିଯିବା କାହିଁକି ଗଣ୍ଡଗୋଳ କରିବା, ପ୍ରତ୍ୟୁତ ସେଥିପାଇଁ ବର୍ତ୍ତମାନ ମୟା ମନ୍ତ୍ରୀ ସନ୍ଧି ନେବ କର୍ତ୍ତୁମ, ତୁ ଏଭଳି ତାଙ୍କ ସହ ସନ୍ଧି କରିବା ପାଇଁ କହୁଛୁ, ତୁ ମନ୍ତ୍ରୀ ହେଇକି ଆସୁ, ଇଏ ଥିଲେ ପ୍ରଧାନମନ୍ତ୍ରୀ ନା, ଇଏ ପ୍ରଧାନମନ୍ତ୍ରୀ ଥିଲେ, ଯାଦବ ମହାନଙ୍କର ପ୍ରଧାନମନ୍ତ୍ରୀ ବା ଆମର ଯେଉଁ ହଁ ଯାଦବ ମହାନ ପ୍ରଧାନମନ୍ତ୍ରୀ ଥିଲେ, ବାର ମାସ ରହିଯିବେ, ଏଗାର ମାସ ପାଖାପାଖି ରହିଯିବେ, ହଁ ଏସବୁ କଥା ଆସିବ ଏହି ଅଧ୍ୟାୟ ସବୁ ବର୍ଣ୍ଣନା କରାଯିବ। ସନ୍ଧିରେ ଏବେ କର୍ତ୍ତୁମ ଯୁଦ୍ଧତ ଇତି ତତ୍ରାହ, ସନ୍ଧି ତାଙ୍କ ସହ ସନ୍ଧି କରିବି, ସ୍ୱକୃତେ କାହିଁକି କରିବି ନାହିଁ, କାହିଁକି କରିବି ନାହିଁ, ସ୍ୱକୃତେ ତଦର୍ଥଂ ବିଶୁଷ୍ଠା ବି ତ୍ୟକ୍ତାନି, କହିଲେ ନା ସ୍ୱକୃତ ଇହ ବିଶୁଷ୍ଠା, ସବୁ ତ୍ୟାଗ କରିଦେଲି ତାଙ୍କ ପାଇଁ, ଆମେ ନିଜେ ସବୁ ତ୍ୟାଗ କରିଦେଇଛୁ, ସ୍ୱକୃତ କ'ଣ କ'ଣ ତ୍ୟାଗ କଲ କି ତମେ, କହୁଛନ୍ତି ତ୍ୟାଗ କ'ଣ କଲି, ତତ୍ନି ଅପତ୍ୟାନି, ଆମେ ପୁତ୍ରମାନଙ୍କୁ ତ୍ୟାଗ କରୁ, ନା ଆପଣ କିଏ ପୁତ୍ର ଅଛନ୍ତି କି, ନା ନା ମୋ ଭାଇଙ୍କ ପୁତ୍ର ଭଉଣୀଙ୍କ ପୁତ୍ର ଯାହା ସବୁ ଅଛନ୍ତି ସେମାନେ ସବୁ ତ୍ୟାଗ କରିଦେଲୁ, ଅପତ୍ୟାନି ଚ ପତେୟଶ୍ଚ, ଆମର ସ୍ୱାମୀକୁ ତ୍ୟାଗ କରିଦେଇଛୁ, କେତେଜଣ ଗୋପୀ ଥିଲେ ତାଙ୍କ ବିବାହ କରିନଥିଲେ, କେତେଜଣ ଅଧିକାଂଶ ଗୋପୀ ବିବାହ କରିଥିଲେ, କେତେଜଣ ଗୋପୀ ବିବାହ କରିନଥିଲେ, ତେଣୁ ଅପତ୍ୟାନି କୁହନ୍ତୁ ବିବାହ ଯେଉଁମାନେ କରିଛନ୍ତି ତାଙ୍କର କିଛି ପୁତ୍ର ନଥିଲା, ଶ୍ରୀଶ୍ରୀମନ୍ତ ରାଧାବଂଶ ମହାରାଜ କହନ୍ତି ଏଇଟା, ଆମେ ସାଧାରଣତଃ ଭାବୁଛୁ ତାଙ୍କର ପୁତ୍ର ଥିବେ, ନା ତାଙ୍କର ପୁତ୍ର ନାହିଁ, ତେଣୁ ଅପତ୍ୟାନି ଚ ପତ୍ୟଶ୍ଚ ଅନ୍ୟ ଲୋକାଶ୍ଚ, ଅନ୍ୟ ଲୋକ ଅନ୍ୟ ଲୋକମାନେ ହୁଅନ୍ତୁ ବା ପରଲୋକ ହଉ, ଏସବୁ ସବୁ ଲୋକ ଅନ୍ୟ ଲୋକାଶ୍ଚ ମାତା ପିତା ଦେଶ, ଅନ୍ୟ ଲୋକ କହିଲେ ମାତା ପିତା ସମସ୍ତଙ୍କୁ ତ୍ୟାଗ କରିଦେଲୁ, ମାତା ପିତା ଦେଶ ଯାହାବି ଆଉ ଯେତେ ଚ ଶବ୍ଦରେ ଆଉ ଯେତେ ରହିଲେ ବନ୍ଧୁବାନ୍ଧବ ଯାହା ରହିଲେ ସମସ୍ତଙ୍କୁ ତ୍ୟାଗ କରିଦେଇଛୁ ଆମେ, ଆଉ ଗୃହାଣା କହିଲେ ନା ଘର ଆଉ ନାହାନ୍ତି, ଘରକୁ ଯାଇନାହାନ୍ତି, ଘରକୁ ପଳାଇ ଆସିଲେ, ଆଉ ଗୃହାଣା ସବୁ ତ୍ୟାଗ କରୁ, ତତ୍ର ରାସ ମୁରଲୀ ବାଦନ ସମୟ, ହଁ ଏସବୁ କଥା ରହିଛି, ରାସ ଆମେ ସବୁ ବର୍ଣ୍ଣନା କରିଯାଇଛି, ସେଇଟା ଆଲୋଚନା ହେଇଯାଇଛି, ରାସ ମୁରଲୀ ସମୟରେ ଯେତେବେଳେ ରାସ ନୃତ୍ୟ ହେଇଥିଲା 28-33 ପାଞ୍ଚଟି ଅଧ୍ୟାୟରେ ରାସ ଲୀଳା ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ମୁରଲୀ ବାଦନ କଲେ, ଯେଉଁ ବଂଶୀପଟ ରହିଛି ବଂଶୀପଟରେ ମୁରଲୀ ବାଦନ କଲେ, ସେତେବେଳେ ଯିଏ ଯାହା କରୁଥିଲେ ସବୁ ତ୍ୟାଗ କରିଦେଲେ, ତ୍ୟାଗରେ ପଳାଇଗଲେ, ଆଉ କେତେଜଣ ଯାଇପାରିଲେ ନାହିଁ, ତାଙ୍କ ସ୍ୱାମୀ ତାଙ୍କୁ ଜବରଦସ୍ତି କରି ରଖିଲେ, ତାଙ୍କ ପିତା ମା ଯାହା ଯିଏ ହଉ ଜବରଦସ୍ତି କରି ରଖିଲେ, ତେଣୁ ସେ ଶରୀର ତ୍ୟାଗ କରିଦେଲେ, ସେଠି ଶରୀର ତ୍ୟାଗ କରିକି ଯାଇ ଭଗବାନଙ୍କ ଲୀଳାରେ ରାସ ଲୀଳାରେ ସାମିଲ ହେଇଥିଲେ, ଏସବୁ କଥା ଆସିବ, ତେଣୁ ହେଇଯାଇଛି ହେଇଯାଇଛି ସବୁ, ତେଣୁ ସେମାନେ ସବୁ ତ୍ୟାଗ କରିଦେଲେ, ଚକ୍ତୁରା ବି ସବୁ ତ୍ୟାଗ କରିଦେଲେ, ତେଣୁ ତାହା ଗୋପୀ ଯେଉଁ ବେଶୁ ସବୁକିଛି ତ୍ୟାଗ କରିଦେଲେ, କିଦୃଶ୍ୟ ଚେତା ଅକୃତ ଚେତା, ଆମେ ଏତେ ସବୁ ତ୍ୟାଗ କଲୁ, ଆମର ଶ୍ରୀଶ୍ରୀମନ୍ତ ରାଧାକୃଷ୍ଣ ମହାରାଜ କହନ୍ତି କିଏ କ'ଣ ସବୁ ତ୍ୟାଗ କରିଛନ୍ତି, ତା'ର ସବୁ ହିସାବ ରହିଛି, ଲିଷ୍ଟ ରହିଛି, କିଏ କ'ଣ ସବୁ ତ୍ୟାଗ କରିଛନ୍ତି, ସବୁଠାରୁ ଯିଏ ଶ୍ରେଷ୍ଠ ତ୍ୟାଗ କରିବ ସିଏ ହେବ ଶ୍ରେଷ୍ଠ ହେବେ ନା, ଆଉ ଭଗବାନଙ୍କ ଶ୍ରେଷ୍ଠ ଭକ୍ତ ହେବ ନା, ଆଉ ଯିଏ ଟିକିଏ ଅଳ୍ପ ଟିକିଏ ତ୍ୟାଗ କରିଦେବେ ସେ କ'ଣ ଶ୍ରେଷ୍ଠ ହେଇଯିବ ନା କ'ଣ, ତେଣୁ ଅକୃତ ଚେତା ନ ବିଦ୍ୟତେ କୃତେ ଉପକୃତେ ଚେତ ଯଶ୍ୟ ସ ଅକୃତଜ୍ଞ, କହିବାର ଉଦ୍ଦେଶ୍ୟ ହେଉଛି ସେ ହେଉଛି ଅକୃତଜ୍ଞ, ଆମେ ଏତେ ତ୍ୟାଗ କଲୁ କିନ୍ତୁ ସିଏ ସେଇଟା ଭୁଲିଗଲେ, ସେ ସେଇଟା ଭୁଲିଗଲେ ଆମକୁ ନ ଆସିକିରି ତୁମକୁ ପଠେଇଛନ୍ତି, ଏତେ ଦିନ ହେଇଗଲା 2 ମାସ ପାଖାପାଖି ହେଇଗଲା, ହଁ 64 ଦିନ ତ ଗଲେ ସେଠି 64 ଦିନ 64 କାଳ ଶିଖିକିରି ଆସିଲେ 2 ମାସ 4 ଦିନ, ତା ବାଦ ଆଉ କିଛି ଦିନ ହେଇଯାଇଛି, ଅଢ଼େଇ ମାସ ତିନି ମାସ ପାଖାପାଖି ହେଇଯାଇଛି, କିନ୍ତୁ ଏପର୍ଯ୍ୟନ୍ତ ଆସିଲେ ନାହିଁ। ଅକୃତଜ୍ଞ ସେ, ଆମେ ତାଙ୍କ ପାଇଁ କେତେ କ'ଣ ତ୍ୟାଗ କଲୁ କିନ୍ତୁ ସେ କୃତଜ୍ଞତା ସ୍ୱୀକାର କଲେ ନାହିଁ। ଅକୃତଜ୍ଞ, ଅକୃତଚେତା, ଅକୃତଚେତା ହେଉଛି ଅକୃତଜ୍ଞ। ହୃଦୟରେ ତାଙ୍କର ଧାରଣା ନାହିଁ ଯେ ଆମେ ତାଙ୍କ ପାଇଁ କ'ଣ ସବୁ ତ୍ୟାଗ କରିଛୁ। ତେଣୁ ଏଇଭଳି ଭାବରେ ଏଇଟା କୁହାଯାଉଛି, ଏଇଟା ହେଉଛି କ'ଣ ନା, ଇଏ ହେଉଛି ଏଇଟା କୁହନ୍ତି ସଂଜଳ୍ପ, ସଂଜଳ୍ପ ଏଇଟା କୁହାଯାଉଛି, ସଂଜଳ୍ପ ଚିତ୍ରଜଳ୍ପ, ଏଇଟା ସବୁ ଦଶଟି ହେଉଛି ଜଳ୍ପ, ବିଭିନ୍ନ ପ୍ରକାର ଜଳ୍ପ, ଏଇଟା ହେଉଛି ସଂଜଳ୍ପ। ସଂଜଳ୍ପ ଅର୍ଥ କ'ଣ ଆମେ କହିବା, ତେଣୁ ଏହିଭଳି ଭାବରେ ସୁଦର୍ଶନ କହୁଛି ନନୁ ତେନ କିମ ପରାଧମ ତତ୍ର ସୁକୃତ। ଯଦି ପଚାରିବେ ଭ୍ରମର, ଗୁଣୁଣୁ ହେଉଛି ନା, ରାଧାରାଣୀ ଚିନ୍ତା କରିବେ, ସେ ପଚାରୁଛି କ'ଣ ତାଙ୍କର ଅପରାଧ, କ'ଣ ଅପରାଧ, କ'ଣ ଅପରାଧ, ଅକୃତ ଚେତା, ଆମେ ଯାହା ସବୁ ତ୍ୟାଗ କଲୁ କିଛି ସେ ଚିନ୍ତା କଲେ ନାହିଁ, ଭୁଲିଗଲେ ସବୁ, ଆମେ ପୁରା ଭୁଲିଗଲେ। ତେଣୁ ସନାତନ ଗୋସ୍ୱାମୀ ତାଙ୍କ ଭାଷାରେ କହୁଛନ୍ତି ଅହମ୍ ଅହମ୍ ଇତି ଅନ୍ୟା ନ ଜାଣନ୍ତୁ ନାମ ଅହମ୍ ତୁ ବିଚକ୍ଷଣା ଜାନାମି ଏବ ଇତ୍ୟର୍ଥ ବେଦମି ଅହମ୍ ବୋଲି ଯେଉଁ ଶବ୍ଦ କହିଲା ନା, ଅହମ୍ ଶବ୍ଦର ଅର୍ଥ ହେଉଛି ସେଇଟା, ଅହମ୍ ଇତି ଅନ୍ୟ ନ ଜାଣନ୍ତୁ, ଅନ୍ୟ କିଏ ନ ଜାଣନ୍ତୁ, ମୁଁ ଜାଣିଛି ତାଙ୍କ ଭଲ ଭାବରେ, ସେ କିଭଳି ବ୍ୟକ୍ତି ମୁଁ ଜାଣିଛି ତାଙ୍କୁ, ସେ କିଭଳି ବ୍ୟକ୍ତି ମୁଁ ଜାଣିଛି ତାଙ୍କୁ ଭଲ ଭାବରେ ଜାଣିଛି, ଭଗବାନ କହିଲେ ମାଆଙ୍କୁ ବେଦନ କଶ୍ଚନ ମୋତେ କେହି ଜାଣନ୍ତି ନାହିଁ, କିନ୍ତୁ ରାଧାରାଣୀ କହିଲେ ଅହମ୍ ମୁଁ ତାଙ୍କୁ ଭଲ ଭାବରେ ଜାଣିଛି ନା, ଅହମ୍କୁ ବିଚକ୍ଷଣା ଜାନା ଆମି, ମୁଁ ତାଙ୍କୁ ଠିକ ଭାବରେ ଜାଣିଛି, ବ୍ରହ୍ମା ଆଦି ସବୁ କେହି ଭଗବାନ ଜାଣିପାରନ୍ତି ନାହିଁ, ବ୍ରହ୍ମା ଆଦି ଜାଣିପାରନ୍ତି ନାହିଁ। ଏ ଦ୍ୱିତୀୟ ସ୍କନ୍ଧରେ ଗୋଟେ ଶ୍ଳୋକଟି ଅଛନ୍ତି, ନ ଜଂ ବିନ୍ଦନ୍ତି ତତ୍ତ୍ୱେନ, ଭଗବାନଙ୍କୁ କେହି ତତ୍ତ୍ୱରେ ଜାଣନ୍ତି ନାହିଁ କିନ୍ତୁ ତାଙ୍କର ଗୁଣ ହିଁ ଆମେ ଗାନ କରୁଛୁ, ତାଙ୍କର ଲୀଳା ବହୁତ ରହିଛି, ସେଇ ଲୀଳାକୁ ସବୁ ଆମେ ଗାନ କରୁଛୁ, କିନ୍ତୁ ତାକୁ ତତ୍ତ୍ୱରେ କିଏ ଜାଣନ୍ତି। ଯଶାବତାର କର୍ମାଣି ଗାୟନ୍ତି ହି ଅସ୍ମଦାଦୟ, ବ୍ରହ୍ମା କହୁଛନ୍ତି ନାରଦକୁ ଦ୍ୱିତୀୟ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ, ଏଇଟା ହେଉଛି ଭାଗବତମ, ଏଇ ଭାଗବତମ କହିଲେ ମୁଁ ତୁମକୁ ସଂକ୍ଷେପରେ କହିଲି, ତୁମେ ଏଇଟା ବିପୁଳିଂ କରୁ, ତୁମେ ଏଇଟା ବିସ୍ତାର କର, ବ୍ୟାସକୁ ଯାଇ କହିବେ, ବିସ୍ତାର କରି କହିବେ। ତେଣୁ ଏଠି କହୁଛନ୍ତି ଯଶାବତାର କର୍ମାଣି ଗାୟନ୍ତି ଅସ୍ମଦାଦୟ, ଅସ୍ମଦାଦୟ କହିଲେ ବ୍ରହ୍ମା ଶିବ ଆଦି ଅନ୍ୟ ଯେତେ ସବୁ ରହିଲେ ଭକ୍ତମାନେ ଭଗବାନଙ୍କର ଅବତାର କର୍ମ ଏସବୁ ସେମାନେ ଗାନ କରନ୍ତି। ଆମେ କାଲି କହୁଥିଲେ ଅନନ୍ତ ଦେବ 1000 ମୁଖରେ ଗୁଣଗାନ କରୁଛନ୍ତି, ସେ ଏ ପର୍ଯ୍ୟନ୍ତ ମଧ୍ୟ ସେ ସେଇପାରୁନାହିଁ, ଗୁଣଗାନ ତାଙ୍କର ଅବତାର, ତାଙ୍କ କର୍ମ, ଅବତାରା ହିଁ ଅସଂଖ୍ୟା, ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ କୁହାଗଲା, ସଂଖ୍ୟା ନାହିଁ, ଗଣି ହେବ ନାହିଁ, ଅବତାର ଅସଂଖ୍ୟା, ହରେ ସତ୍ୱ ନିଦିଜା ଯଥା ବିଦାସୀନ କୁଲ୍ୟ ସରସ୍ୟୁ ସହସ୍ରଶ, ଯେଉଁଭଳି ଭାବରେ ଅଜସ୍ର ସ୍ୱତରାଶି ଚାଲିଯାଆନ୍ତି ଗୋଟେ ବିରାଟ ଜଳରାଶିରୁ, ସେହିଭଳି ଭାବରେ ଭଗବାନଙ୍କର ଅନେକ ଅବତାର ସବୁ ରହିଛନ୍ତି, ଗଣନା କରିହେବ ନାହିଁ। ସେହିଭଳି ଭାବରେ ତାଙ୍କର ଅବତାର ତ ଶେଷ ହେବ ନାହିଁ, ଆଉ ତାଙ୍କର କର୍ମ ବି ଶେଷ ହେବ ନାହିଁ, ଅନେକ କର୍ମ ରହିଛି, ଅବତାର କର୍ମାଣି ଗାୟନ୍ତି ଅସ୍ପଦାଦୟ, ତାଙ୍କ ସେସବୁ ଅବତାର ଏବଂ ସବୁ କର୍ମକୁ ଆମେ ଗୁଣ, ତାଙ୍କର ଗୁଣ ଇତ୍ୟାଦି ଯାହା ସବୁ ରହିଲା, ଆଦି ଶବ୍ଦ ରହିଛି ନା, ଯଶ ଅବତାର ନ ଜଙ୍ଗ ବିନ୍ନତି ତତ୍ତ୍ୱେନ, ଏସବୁକୁ ଆମେ ତତ୍ତ୍ୱରେ ଜାଣିନାହୁଁ। ଭଗବାନ କହିଲେ ଭଗବତ ଗୀତାରେ ଯଦି ଆମେ ତାଙ୍କୁ ଜାଣିଯିବା ତତ୍ତ୍ୱରେ, ତାହେଲେ ଆମ ଜନ୍ମ ସାର୍ଥକ ହୋଇଯିବ। ଜନ୍ମ କର୍ମ ତମେ ଦିବ୍ୟମ ଏବଂ ଯେଉଁ ବ୍ୟକ୍ତି ତତ୍ତ୍ୱତଃ, ତତ୍ତ୍ୱରେ ଯଦି ଜାଣିଯିବା ଭଗବାନଙ୍କୁ, ତାହେଲେ ଆମ ଜୀବନ ସାର୍ଥକ ହୋଇଯିବ। ଆମର ଯେଉଁ ବିଭିନ୍ନ ପ୍ରକାର ଅନର୍ଥ ରହିଛି, ଚାରୋଟି ଅନର୍ଥ ରହିଛି, ତା'ର ଗୋଟିଏ ହେଉଛି ତତ୍ତ୍ୱଭ୍ରମ, ତତ୍ତ୍ୱଭ୍ରମରେ ସମସ୍ତେ ରହିଛନ୍ତି, ତତ୍ତ୍ୱଭ୍ରମ, ତତ୍ତ୍ୱ ଜାଣନ୍ତି ଖୁବ୍, କ୍ୱଚିତ୍ ଲୋକ ଜାଣନ୍ତି ତତ୍ତ୍ୱକୁ, କ୍ୱଚିତ୍ ଲୋକ ଜାଣନ୍ତି ତତ୍ତ୍ୱକୁ। ତେଣୁ ତସ୍ମୈ ଭଗବତ, ସେହି ଭଗବାନଙ୍କୁ ମୁଁ ପ୍ରଣାମ କରୁଛି, ଭଗବାନଙ୍କର ତାପରେ ଗୁଣଗାନ କରିବେ, ତାଙ୍କର ଅବତାରମାନଙ୍କ ବିଷୟରେ କହିବେ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ। ତେଣୁ ତାଙ୍କୁ ରାଧାରାଣୀ ଜାଣିଛି, କାରଣ ରାଧାରାଣୀ ହେଉଛନ୍ତି ସେହି ଭଗବତ ତତ୍ତ୍ୱ, ସିଏ ନିଜେ ସେ ଭଗବତ ତତ୍ତ୍ୱ, ତେଣୁ ସେ ଜାଣନ୍ତି। ତେଣୁ ଅହମ୍ ବେଦମି ଅହମ୍ ବୋଲି କହିଲେ ରାଧାରାଣୀ କହିଲେ, ଅନ୍ୟ କେହି ନ ଜାଣନ୍ତି, ମୁଁ ତାଙ୍କୁ ଜାଣିଛି, କ'ଣ ଜାଣିଛି ନା, ସେ ଭଗବାନ ନୁହନ୍ତି, ସିଏ ଲମ୍ପଟ, ଏଇଭଳି ଭାବରେ ସେ ଜାଣନ୍ତି ରାଧାରାଣୀ କୃଷ୍ଣଙ୍କୁ। ଏବଂ ଇତ୍ୟର୍ଥ ମୁକୁନ୍ଦ, ମୁକୁନ୍ଦ ଶବ୍ଦ ଯେଉଁ ବ୍ୟବହାର କରାଗଲା ସନାତନ ଗୋସ୍ୱାମୀ ତାଙ୍କ ଟୀକା, ମୁକୁନ୍ଦ କହିଲେ ମୁକ୍ତି କୁଚିତା ମପି ଦଦାତି, ଦଦାତି ଇତି, ମୁକ୍ତିକୁ ଯିଏ କୁତ୍ସିତ କରିଦିଅନ୍ତି ସେ ହେଉଛନ୍ତି ମୁକୁନ୍ଦ, ଆଉ ଭକ୍ତିକୁ ଯିଏ ପ୍ରଦାନ କରନ୍ତି ଲୋକବଞ୍ଚନାୟା ଧୂର୍ତ୍ତତ୍ୱମ୍ ଅଭିପ୍ରେତମ୍, ଲୋକବଞ୍ଚନା କରିବା ପାଇଁ ଧୂର୍ତ୍ତ ବୋଲି କୁହାଗଲା ଶ୍ଳେଷେଣ, ଆର ଆଉ ଗୋଟେ ଅର୍ଥ ହେଉଛି କ'ଣ ନା ମୁଖେ କୁନ୍ଦତୁଲ୍ୟା ଦନ୍ତାଦସ୍ୟ ଇତି ସୌନ୍ଦର୍ଯ୍ୟ, ମୋ କଥାରେ କହିଲି ସେ କଥା, ଆ ପୂର୍ବରୁ ମଧ୍ୟ ଆମେ କହିଥିଲୁ ମୁଖରେ ତାଙ୍କର କୁନ୍ଦତୁଲ୍ୟ ଦନ୍ତ, କୁନ୍ଦ ଫୁଲ ଦେଖିଛ, କୁନ୍ଦ ଫୁଲ ଧଳା ଧଳା ଏକଦମ ଧଳା ପିଓ ଧଳା, ତେଣୁ ସେଇ ଧଳା ଦନ୍ତ ଭଗବାନ, ତେଣୁ ତାଙ୍କର ଯେଉଁ କୁନ୍ଦତୁଲ୍ୟ ଦନ୍ତ ମୁକୁନ୍ଦ କହିବାରେ ତାଙ୍କର ରୂପ ତାଙ୍କ ମନକୁ ଆସୁଛି। ଆ ପୂର୍ବରୁ ଶୁଣିଥିଲେ ନା ସକାଳୁ 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 ଗାନ କରୁଥିଲେ କ'ଣ ଭଗବାନଙ୍କର ଗୁଣଗାନ କରୁଥିଲେ, କ'ଣ ଗାନ କରୁଥିଲେ ଆମେ କହିଥିଲେ ବିଶ୍ୱନାଥ ଚକ୍ରପୀଠରେ କହୁଥିଲେ ତାଙ୍କର ରୂପ ରୂପ ସୌନ୍ଦର୍ଯ୍ୟକୁ ଗାନ କରୁଛନ୍ତି, କିନ୍ତୁ ସୁନ୍ଦର ରୂପ ତାଙ୍କର ରହିଛି ସେଇଟା ଗାନ କରୁଥିଲେ, ତେଣୁ ସେଇ ସୁନ୍ଦର କଥା ତାଙ୍କର ସୌନ୍ଦର୍ଯ୍ୟ ମନେ ପଡ଼ୁଛି ବର୍ତ୍ତମାନ, କୃଷ୍ଣଙ୍କ ସୌନ୍ଦର୍ଯ୍ୟ ମନେ ପଡ଼ୁଛି। ଯଦି ମୁକୁନ୍ଦ ଶବ୍ଦ ବ୍ୟବହାର କରାହେଲା ଯଶ୍ୟତି ସୌନ୍ଦର୍ଯ୍ୟ ମେବ ଅସ୍ତି ନଚ ବିଚାର, ତାଙ୍କର ଏଭଳି ଭାବେ ସୌନ୍ଦର୍ଯ୍ୟ ସୌନ୍ଦର୍ଯ୍ୟ ମେବ ଅସ୍ତି ନଚ ବିଚାର ଏଠି ଆକ୍ରୋଶ, ଏଇଟା ଆକ୍ରୋଶ କରି କହୁଛନ୍ତି ଏଇ ସୌନ୍ଦର୍ଯ୍ୟ ତାଙ୍କର ଆମକୁ ସବୁ ତ୍ୟାଗ କରିଦେଲେ। ତେଣୁ ଏଠି ସଞ୍ଜଳ୍ପ ଶବ୍ଦରେ ରୂପସ୍ୱାମୀ କହୁଛନ୍ତି ତାଙ୍କର ଉଜ୍ଜଳ ନୀଳମଣିରେ ସଞ୍ଜଳ୍ପ କିଏ ଅର୍ଥ କ'ଣ, ସୋଲୁଣ୍ଠୟା ଗହନୟା ଜୟାପ୍ୟା କ୍ଷେପ ମୁଦ୍ରୟା ତସ୍ୟା ଅକୃତଜ୍ଞା ଅକୃତଜ୍ଞତା ଦ୍ୟୁକ୍ତି ସଞ୍ଜଳ୍ପ କଥିତ ବୁଦ୍ଧେଇ, ବୁଦ୍ଧିମାନ ବ୍ୟକ୍ତି ସେମାନେ ଜାଣନ୍ତି ସଞ୍ଜଳ୍ପ, ଇଏ ହେଉଛି ସଞ୍ଜଳ୍ପ, ଇଏ ଗୋଟେ ଦିବ୍ୟ ଉନ୍ମାଦ, ଦିବ୍ୟ ମହାଭାବର ଉନ୍ମାଦ ଏଇଟା ସଞ୍ଜଳ୍ପ। ସଞ୍ଜଳ୍ପ କ'ଣ ନା ବିଜ୍ଞାନ ବିଜ୍ଞାନଗଣ ସଞ୍ଜଳ୍ପକୁ ସେହି ପ୍ରକାର ବାକ୍ୟ ରୂପେ ବର୍ଣ୍ଣନା କରନ୍ତି ଯାହା ପ୍ରିୟତମଙ୍କର ଅକୃତଜ୍ଞତା ଇତ୍ୟାଦିକୁ ଗଭୀର ବ୍ୟାଜ ଏ ବ୍ୟାଜ ସ୍ତୁତି, ଏ ଭଗବାନ ଅକୃତଜ୍ଞ, ଆମେ ସବୁ ଅକୃତଜ୍ଞ, ଭଗବାନ କ'ଣ ଅକୃତଜ୍ଞ ରହିପାରିବେ କାହା ପ୍ରତି, ଭଗବାନଙ୍କ ଯେଭଳି ରହିଛି ଯେଉଁ ଉପକାର ରହିଛି ଆମେ ଜୀବନ ଚାଲିଗଲେ ମଧ୍ୟ ସେ ଉପକାର କିଛି ସୁଝିପାରିବା ନାହିଁ। ଏକାଦଶ ସ୍କନ୍ଧ 29 ଅଧ୍ୟାୟରେ ଉଦ୍ଧବ କହିବେ ଭଗବାନଙ୍କୁ କି ଭଗବାନ ଆମ ପ୍ରତି ରହିଛି କିନ୍ତୁ ଆମେ ଅକୃତଜ୍ଞ, ଆମେ ଅକୃତଜ୍ଞ, ଆମେ ଭଗବାନଙ୍କର ଯେଉଁ ଦାନକୁ ଆମେ ଭୁଲି ଯାଉଛେ, ଭଗବାନ ନାହାନ୍ତି ବୋଲି କହୁଛେ ଘୋଷଣା କରୁଛେ ଭଗବାନ ନାହାନ୍ତି, ତେଣୁ ଇଏ ହେଉଛି ବ୍ୟାଜ ସ୍ତୁତି, ଇଏ ଭଗବାନଙ୍କର ସ୍ତୁତି କରାଯାଉଛି, ଇଏ ଇନଡାଇରେକ୍ଟ ସ୍ତୁତି କରାଯାଉଛି, ଡାଇରେକ୍ଟ ସ୍ତୁତି କରାଯାଉନି ଇନଡାଇରେକ୍ଟ, ସେଥିପାଇଁ ଭଗବାନଙ୍କୁ ବହୁତ ଆନନ୍ଦ ଲାଗେ ବ୍ୟାଜ ସ୍ତୁତି। ବାହାରକୁ ଲାଗିବ ସମସ୍ତେ ତାଙ୍କୁ ନିନ୍ଦା କରୁଛନ୍ତି କିନ୍ତୁ ଭିତରେ ଭଗବାନଙ୍କ ସ୍ତୁତି କରୁଛନ୍ତି। ଅବମାନନାଜନକ ଇଙ୍ଗିତ ଦ୍ୱାରା ଦୋଷାରୋପ କରେ, ବିଶ୍ୱନାଥ ଚକ୍ରପୀଠ ଠାକୁର କହୁଛନ୍ତି ଆଦି ଅର୍ଥାତ୍ ଆହୁରି ମଧ୍ୟ ଶବ୍ଦଟି କାହାର ପ୍ରିୟତମର କଠିନ ହୃଦୟର ପ୍ରତିକୂଳ ମନୋଭାବର ଏବଂ ସମ୍ପୂର୍ଣ୍ଣ ପ୍ରେମହୀନତାର ଧାରଣା ବ୍ୟକ୍ତି କରେ, ଆଦି ଶବ୍ଦ ରହିଛି ଏଠି, ଆଦି ଶବ୍ଦରେ ଏଇସବୁ କଥା ରହିଛି। ବିସୃଜ ସୃଷି ପାଦଂ ବେଦ୍ମିହଂ ଚାଟୁକାରେ ଅନୁନୟ ବିଦୁଷସ୍ତେ ଅଭ୍ୟତ୍ୟ ଦୌତେ ମୁକୁନ୍ଦା ସ୍ୱକୃତ ବିସୃଷ୍ଟା ପତ୍ୟପତ୍ୟନ ଲୋକା ବିସୃଜ ଅକୃତ ଚେତା କିଂ ସନ୍ଦେହ ଅସ୍ମିନ୍, ଏଠି ଆଦି ଶବ୍ଦ ନାହିଁ ଆଉ କେଉଁଥିରେ ଥିବ। ଆଉ ଏଭଳି ଭାବରେ ସଞ୍ଜଳ୍ପ ଆଜି କଥା ହେଲା, ଆସନ୍ତାକାଲି ପୁଣି ଆ ପରେ ସାରିବ। 10 ଜଳ୍ପ ତାକୁ କୁହାଯାଏ ପ୍ରଜଳ୍ପ ବୋଲି କୁହାଯାଏ, ଏ ହେଉଛି କ'ଣ କ'ଣ ଏଇଟା ହେଉଛି ଭ୍ରମର ଭ୍ରମର ଗୀତ ବା ଏଇଟାକୁ କ'ଣ କହନ୍ତି ହଁ ପ୍ରତିଜଳ୍ପ, ଏଇଟା ପ୍ରତିଜଳ୍ପ ନା କ'ଣ ନା କ'ଣ ଏଇଟା କୁହାଯାଏ ଲାଷ୍ଟକୁ ଆସିବ। 10 କୁହାଯାଏ କ'ଣ 21 ଚାଲିବ, ଏଇଟା ପ୍ରଜଳ୍ପ ନା ନା ଏ ହେଉଛି କ'ଣ ଏଇଟା ସଞ୍ଜଳ୍ପ, ଏ 10 ଯାକୁ ଗୋଟେ କ'ଣ କହନ୍ତି ଗୋଟେ 10 ଚିତ୍ରଜଳ୍ପ, ଚିତ୍ରଜଳ୍ପ ଚିତ୍ରଜଳ୍ପ ଚାଲିଛି ବର୍ତ୍ତମାନ, ଚିତ୍ରଜଳ୍ପ ଚାଲିଛି ବିଚିତ୍ର ବିଚିତ୍ର ଜଳ୍ପ, ଚିତ୍ର କାଳେ ବିଚିତ୍ର ବହୁତ ଅଦ୍ଭୁତ ଅଦ୍ଭୁତ ଜଳ୍ପ ସବୁ ଚାଲିଛି। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅମ୍ବେଦକର ଭକ୍ତ କି ଗୋପ୍ରମାନନ୍ଦେ।